भगवते वासुदेवाय ॐ नमो भगवते वासुदेवाय। श्रीमद्भागवतम् द्वितीयस्कन्ध नवमतया श्लोकचलति तथापि नाथितं परावरे तथा रूपे जानियंते स्वरूपिणः तथा विनाथमानस्य नाथनाथाय नाथितं परावरे तथा रूपे जानियंते तु वरूपिणः। नाथनाथय नाथितं परावरे यथा रूपे जानियंते तु वरूपम् अथापि नाथमानस्य नाथनाथय नाथितं परावरे यथा रूपे जानियंते तु वरूपिणः अथापि नाथमानस्य नाथनाथय नाथितं परावरे यथा रूपे जानियंते तु वरूपिणः परावरे तथा रूपे जानियंते तु वरूपिणः तथापि नाथमानस्य नाथनाथाय नाथितं परावरे तथा रूपे जानियंतु वरूपिणः। ଆମର ଆରାଧନା ତଥାପି ନାଥମାନାୟ तथापि नाथमानाय
परावरे तथा रूपे
जानियंते तु वरूपिणः
तथापि नाथमानस्य
नाथनाथय नाथितं
नाथनाथय नाथितं
परावरे तथा रूपे
जानियंते तु वरूपिणः।
हरे कृष्ण। सदंबर तथापि तहा सत्वे नाथ नाथ मानस्य नाथ मानस्य रखी जे जाचज्ञ करुचि तार नाथ भगवान कर नाथ य कृपा करि प्रदान कर नाथितम जेपरि इच्छा करा जायछि बराबरे प्राकृत ओ अप्राकृत विषय रे जथा जेपरि रूपे रूपरे जानियान जानि रख ते आपणकर तू किंतु अरूपिणाम जहाँकर रूप नाही ପ୍ରାର୍ଥନା କରୁଛି କୃପା କରି ମୋତେ କୁହନ୍ତୁ ଆପଣଙ୍କର ଅପ୍ରାକୃତ ବା ଦ୍ୱିତୀୟ ରୂପ ସତ୍ତ୍ୱେ ଆପଣ କିପରି ପ୍ରାକୃତ ରୂପ ଧରନ୍ତି ଯଦିଓ ଆପଣଙ୍କର ପ୍ରାକୃତ ରୂପ ନାହିଁ ତଥାପି ଆପଣ କିପରି ତାହା ଧାରଣ କରନ୍ତି ଏସବୁ କୌଣସି ଦାବାତ ଦିଆଯାଏ ନାହିଁ କିନ୍ତୁ ଆମେ ଏଇ ଶ୍ଳୋକଟି ଉପରେ ଆଲୋଚନା କରିବା କାହିଁକି ନା ଏଇ ଶ୍ଳୋକରେ ସିଦ୍ଧସ୍ୱାମୀ ଏବଂ ବିଶ୍ୱନାଥ ଚକ୍ରଙ୍କୁ ତାଙ୍କର ଭାଷ୍ୟ ଦେଇଛନ୍ତି ଏବଂ ବିଶେଷ ଭାବରେ ଏ ଶ୍ଳୋକରେ ଆପଣମାନେ ଦେଖିବେ ତା ସ୍ୱଭାବ କରିଥିବେ ନାଥ ଶବ୍ଦଟି ବହୁତ ଉଚ୍ଚାରଣ କରାଯାଇଛି ନାଥ ମାନସ୍ୟ ନାଥ ନାଥାୟ ନାଥିତ ତେଣୁ ବିଶେଷ ଭାବରେ ଏଇ ଗୃହରେ ଜଗନ୍ନାଥ ଏଠାରେ ଅନୁଷ୍ଠାନ କରିଛନ୍ତି ପୂଜିତ ହେଉଛନ୍ତି ଏବଂ ଆସନ୍ତାକାଲି ମଧ୍ୟ ଜଗନ୍ନାଥଙ୍କର ସ୍ନାନଯାତ୍ରା ଉତ୍ସବ ତେଣୁ ସେଇ ଉତ୍ସବରେ ସେଇ ଉତ୍ସବ ଉପଲକ୍ଷେ ଆମେ ଏ ଶ୍ଳୋକରେ ଯଦିଓ ପ୍ରପାତ ମହାରାଜ ହେବା ତ ଦେଇନାହାନ୍ତି କିନ୍ତୁ ଆମେ ଏ ଶ୍ଳୋକଟି ଆଲୋଚନା କରିବା ନାଥ କିନ୍ତୁ ସେ ଜଗନ୍ନାଥ ଜଗତର ନାଥ ତେଣୁ ଏଇ ନାଥ ଶବ୍ଦ ଉପରେ ଆମେ ବିଶେଷ ଆଜି ଆଲୋଚନା କରିବା ତେଣୁ ବିଶେଷ ଭାବରେ ନାଚକମାନଙ୍କୁ ଅନୁରୋଧ ଯେ ସେମାନେ ପଛପଟେ ରହୁଛନ୍ତି ତେଣୁ ସେମାନେ ସହାୟ ନ କରିକିରି ଏଟା କଥା ଶ୍ରବଣ କରିବେ ଆଉ କାହିଁକିନା ଆମେ ଯେତେବେଳେ କହିଲୁ ଭାଗବତ ପାଠ କରିବା ପାଇଁ ସମସ୍ତେ ସ୍ୱୟଂ କରିଥିଲେ ନିଦ୍ରାଗତ ହେଇଯାଇଥିଲେ ଯାହା ହଉ ନିଦ୍ରାରେ ଏଇ ସୁଯୋଗ ଖୋଜନ୍ତି କେମିତି ଜଣେ ଜଣଙ୍କ ଠାରୁ ଭଗବାନ ଠାରୁ ଦୂରେଇ ନେବେ ନାଥଙ୍କ ଠାରୁ କେମିତି ଦୂରେଇ ନେଇକିରି ଅନାଥ କରିଦେବେ ସେଥିପାଇଁ ନିଦ୍ରାରେ ସବୁବେଳେ ସୁଯୋଗ ପ୍ରାପ୍ତ ମାନେ ଚେଷ୍ଟା କରନ୍ତି ଏହି ପ୍ରସଙ୍ଗରେ ଆମେ ଗୋଟେ କଥା କହିବା ଭଗବାନ କଥା ଭାଗବତ କଥା ଆରମ୍ଭ ପୂର୍ବରୁ ଆମର ଶ୍ରୀମଦ ଗୌରବିନ୍ଦ ସେ ମହାରାଜ କହନ୍ତି ଏ କଥାଟି ସାଧାରଣତଃ ଆମର କହିଯାଇଛି ନିଶି ନିଶୟାନା ଅନ୍ୟ କୃତାର୍ଥ କରଣା ନିଶି ନିଶୟାନା ନାନା ମହତ୍ତ୍ୱ ଧିଆ କ୍ଷଣଭଗ୍ନ ନିଦ୍ରା ଦୈବା ମତାର୍ଥ ରଚନା ରୋଷେଇ ଦେବା ଯୁଷ୍ମତ୍ ପ୍ରସଙ୍ଗ ବିମୁଖା ଇହ ସଂସରନ୍ତି ଶ୍ରୀ ଭାଗବତଙ୍କର ତୃତୀୟ ସ୍କନ୍ଧ ନବ ଅଧ୍ୟାୟରେ ବ୍ରହ୍ମା ତାଙ୍କର ଭଗବାନଙ୍କ ସ୍ତୁତି କରିଛନ୍ତି ଏଠି ମଧ୍ୟ ଭଗବାନ ସବୁ ସ୍ତୁତି କରୁଛନ୍ତି ଇଏ ମଧ୍ୟ ଗୋଟେ ସ୍ତୁତି ଭଗବାନଙ୍କୁ କାହିଁକି ସେ ସ୍ତୁତି କରୁଛନ୍ତି ନା ଯେହେତୁ ସେ ଏଇ ଭୌତିକ ଜାଗ ସୃଷ୍ଟି କରିବେ ସିଏ ହେଉଛନ୍ତି ସୃଷ୍ଟିକର୍ତ୍ତା ବ୍ରହ୍ମା ତେଣୁ ସେ ଭଗବାନଙ୍କର ସବୁ ସମୟରେ ସୃଷ୍ଟି କରୁଛନ୍ତି ମାନେ ସ୍ତୁତି କରୁଛନ୍ତି ମୈତ୍ରମାନେ ଯେତେବେଳେ ବିଦ୍ରୋହଙ୍କୁ ଏଇ ସୃଷ୍ଟିର ଆରମ୍ଭ କଥା କହୁଛନ୍ତି ସେତେବେଳେ ସେ କହୁଛନ୍ତି ବ୍ରହ୍ମାଙ୍କର କିନ୍ତୁ ଭଗବାନ ସେ ସ୍ତୁତି କରିଛନ୍ତି ସେଇ ସ୍ତୁତିରେ ଏହି ସ୍ତୁତିକୁ କୁହାଯାଉଛି ଯେ ଅହନୀ ଆତ୍ମତାର୍ଥ କରଣା ସାଧାରଣତଃ ଲୋକମାନେ ତାଙ୍କର ସମୟ କେମିତି ବିତେଇଥାନ୍ତି ଅହନୀ କେମିତି କ'ଣ ବିତାନ୍ତି ଅହନୀ ମାନେ ଦିବସ କେମିତି ସେମାନେ ବିତାନ୍ତି ନା ଆତ୍ମତାର୍ଥ କରଣା ତାର ଯେଉଁ ଶରୀରର ଆବଶ୍ୟକତା ଅଛି ସେଇଥିରେ ସେମାନେ ସମୟଟା ବିତେଇ ଦିଅନ୍ତି ଏବଂ ନିଶି ନିଶୟାନା ରାତିରେ ନିଶୟାନା କହିଲେ କେତେବେଳେ ନିଦ୍ରା ହେଇଥିବ କାହିଁକି ନିଦ୍ରା ହଉଛି ଭାଙ୍ଗି ଯାଉଥିବ ଏଇଭଳି ଭାବରେ ଅବସ୍ଥାରେ ହେଉଛି ନିଶି ନିଶୟାନା ଏବଂ ନାନା ମନରୂପ ଥିବା କ୍ଷଣଭଗ୍ନ ନିଦ୍ରା କାହିଁକି ବିଶେଷ ଭାବରେ ଆମର ଶିଶୁମନ ଗୌରବ ସେମାନେ ଅଛନ୍ତି ତିନି ପ୍ରକାର ବ୍ୟକ୍ତି ଅଛନ୍ତି ରୋଗୀ ଭୋଗୀ ଏବଂ ଯୋଗୀ ତିନି ପ୍ରକାର ବ୍ୟକ୍ତି ଅଛନ୍ତି ଲୋକ ଅଛନ୍ତି ରୋଗୀ ଯେ ତାର କ'ଣ ହେଉଛି ନା ସେ ରୋଗ ଛଟପଟ ହେଉଛି ତେଣୁ ରାତିରେ ସେ ଶୋଇପାରୁନି କିଛି ଦିନ ନିଦ ହେଇଗଲା ପୁଣି ଯେତେବେଳେ କଷ୍ଟ ହେଉଛି ସେ ପୁଣି ନିଦ ଭାଙ୍ଗିଯାଉଛି ସେ ଶୋଇପାରୁନି ଜଗତ ଯେ ସେ ଭଲ ରୋଗୀ ସେ ରୋଗରେ ଯାଉଛି ଜଳ ତସ୍କର ସବୁ ଗୋଟିଏ ପ୍ଲେଟ୍ରେ ଯାଉଛି ଆଉ ମହାରାଜ ସେଟା କହିଛନ୍ତି ତିନି ପ୍ରକାର ଲୋକ ଯୋଗୀ ଯୋଗୀ ଯିଏ ସବୁବେଳେ ଭଗବାନ ସହିତ ଯୁକ୍ତ ହେଇକି ରହିଛନ୍ତି ହରେ କୃଷ୍ଣ ହରେ କୃଷ୍ଣ ହରେ ରାମ ହରେ ରାମ 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 ଆଉ ଶୟ କରିବା ପାଇଁ ସମୟ କହିଥିଲି ସବୁବେଳେ ଭଗବାନଙ୍କର ନାମ ନେଉଛନ୍ତି ସେ ଯୋଗୀ ପୁଣି ଆଉ ରହିଲେ ଗୋଟିଏ ଭୋଗୀ ଭୋଗୀ ଯିଏ ସବୁବେଳେ ଭୋଗ କରୁଛନ୍ତି ଭୋଗ କରିବା ଦ୍ୱାରା ବିଭିନ୍ନ ପ୍ରକାର ଦୁଃଖ କଷ୍ଟ ଭୋଗ କରୁଛନ୍ତି ତେଣୁ ସେମାନେ ଆଉ ଶୋଇପାରୁନାହାନ୍ତି ଯଦି ଟିକେ ନିଦ୍ରା ହେଲାନି, ବହୁତ ଧନୀ ବ୍ୟକ୍ତି ଭୋଗୀ ସେମାନେ ଟିକେ ନିଦ୍ରା ହେଲାରୁ ସାଙ୍ଗେ ସାଙ୍ଗେ କୁକୁର ଭୋଗିଲେ ଆରମ୍ଭ କରୁ ତେଣୁ ଏହି ଭାବରେ ମିଶି ମିଶାଇ ଆମେ ରାତ୍ରି ସ୍ୱୟଂ କରିପାରିଥାନ୍ତି। ତେଣୁ ଏହିଭଳି ଭାବରେ ମୁଁ ଏସବୁ ପାଇଛି, ତାପରେ ସେ କଥା କହିବି। ନାନା ମନୋରଥ ଦିଏ କ୍ଷଣମଗ୍ନ ନିଦ୍ରା, ବିଭିନ୍ନ ପ୍ରକାର ମନୋରଥ ରହିଛି, ଏମିତି ପ୍ଲାନ୍ କରିବି, ଏମିତି ଧନ ଆସିବ, ଏଇଟା ମଧ୍ୟ ନାବଦ୍ଧ, ଏଇଟା ପ୍ରାପ୍ତି ମନୋରଥନ, ଇଦମ ଅତି ଧନ ଭବିଷ୍ୟତ ପୁନର୍ଧନ, ଅସୌମେହାତ ଶତ୍ରୁ ଭବିଷ୍ୟତା ପ୍ରାଣପି ଈଶ୍ୱର ମାମ ଭୋଗୀ ସିଦ୍ଧମ ଭଗବାନ କି ଭୋଗୀ ବ୍ୟକ୍ତି ଏଭଳିଆ ଭାବନ୍ତି, ମୁଁ ହେଉଛି ଭୋଗୀ, ମୁଁ ହେଉଛି ଈଶ୍ୱର, ଆଉ ଭଗବାନରେ କେହି ନାହାନ୍ତି। ତେଣୁ ମୁଁ ଏତିକି ଧନ ପ୍ରାପ୍ତ ହେଇଛି, ପୁଣି ଭବିଷ୍ୟତରେ ଏତିକି ଧନ ପ୍ରାପ୍ତ ହେବି, ଆହୁରି ଭବିଷ୍ୟତରେ ପୁଣି ଏ ଶତ୍ରୁକୁ ମାରିବି, ସେ ଶତ୍ରୁକୁ ମାରିବି, ଏମିତି ଭାବରେ ବହୁତ ଧନ ସଂଗ୍ରହ କରିବି, ଏଭଳି ଭାବରେ ମୁଁ ଭୋଗ କରିବି, ମୁଁ ସୁଖୀ, ମୁଁ ଏଭଳି ଭାବରେ ଚିନ୍ତା କରେ। ଏଭଳି ଭାବରେ ନାନା ମନୋରଥ ଦିଆ କ୍ଷଣଭଗ୍ନ ନିଦ୍ରା, ପ୍ରତି ସମୟରେ କ୍ଷଣ କ୍ଷଣକେ ନିଦ୍ରା ଭାଙ୍ଗିଯାଉଛି। ତେଣୁ ଦୈବାନ ତାହାତ ରଚନା, ଏବଂ ଯଦି ବା ତାଙ୍କର କିଛି ମନୋରଥ ସଫଳ ହେଇଯାଉଛି, କିନ୍ତୁ ସେଇଟା ମଧ୍ୟ ଦେବତାମାନଙ୍କ ଦ୍ୱାରା ତାଙ୍କର ଅର୍ଥଟାକୁ ନଷ୍ଟ କରିଦେଉଛି, ତାହାତ ରଚନା ଋଷି ଦେବ, ଏମିତିକି ଋଷିମାନଙ୍କର ମଧ୍ୟ ପ୍ଲାନ୍ ପ୍ରୋଜେକ୍ଟ ସବୁ ଫେଲ୍ ହେଇଯାଉଛି। ଦୈବ ହତାର୍ଥ ରଚନା ରୋଷେଇ ଦେବା ଯୁଷ୍ମ ପ୍ରସଙ୍ଗ ବିମୁଖା ଇହା ସଂସରଣ, ଯେଉଁମାନେ ଭଗବାନଙ୍କର ପ୍ରସଙ୍ଗ ବା ଭଗବାନଙ୍କର ନାମ ଭୁଲି ଯାଉଛନ୍ତି, ଭଗବାନ କଥା ଭୁଲି ଯାଉଛନ୍ତି, ସେମାନେ ଭଗବାନଙ୍କୁ ତ୍ୟାଗ କରିକି ଭଗବାନ ଭୁଲି ଯାଇକିରି ଇହା ସଂସରଣ ଇଏ ଭୌତିକ ଜଗତରେ ସବୁବେଳେ ଦୁଃଖ କଷ୍ଟ ଭୋଗ କରନ୍ତି। ତେଣୁ ଏହି ପ୍ରସଙ୍ଗରେ ସୁଷମାଙ୍କୁ ସେମାନେ କହନ୍ତି, ଜଣେ ବ୍ୟକ୍ତି ଏଭଳି ଭାବରେ ବହୁତ ଭୋଗୀ ବ୍ୟକ୍ତି, ବହୁତ ଧନୀ ବ୍ୟକ୍ତି ଥିଲା, ସେ ଶୋଇପାରୁନି, ତାର ନିଦ୍ର ହଉ ସବୁବେଳେ ତନ ଚିନ୍ତା ରହୁଛି, ତେଣୁ ବହୁତ ମାନେ ସ୍ଲିପିଂ ପିଲ୍ ଆମର କହିଲେ ମହାରାଜ କହନ୍ତି ବାସ୍ତବ ଜଗତରେ ସେମାନେ ସ୍ଲିପିଂ ପିଲ୍ ନ ଖାଇଲେ, ନିଦ ବଟିକା ନ ଖାଇଲେ ସେମାନେ ଶୋଇପାରିବେନି, ଏଇଭଳି ଭାବରେ ଟେନସନ ରହିଛି ତାଙ୍କର ସବୁ। ତେଣୁ ସେମାନେ ବହୁତ ଡାକ୍ତରଙ୍କ ଠାରୁ ଯାଇ ପୁରା ଔଷଧ ପତ୍ର ଖାଇକି ହେଲେ ତାଙ୍କ ରୋଗ ଭଲ ହେଉଛି, ସବୁବେଳେ ନିଦ ହେଉନି ତାଙ୍କର, ଗୋଟେ ସେଇଟା ଡିଜିଜ୍ ହେଉଛି, ମେଡିସିନ ତା ରହିଛି ଇନସୋମ୍ନିଆ, ଇନସୋମ୍ନିଆ ହାତ ହେଉଛି ସେମାନେ ରାତିରେ ଶୋଇପାରିବେ ନାହିଁ, ତେଣୁ ସେ ନିଦ ଔଷଧ ଗୋଟେ ରୋଗ ଶୋଇପାରିବେନି, ଇନସୋମ୍ନିଆ ରୋଗ, ତେଣୁ ସେ ସବୁ ବୁଲିବୁଲିକି ଆସିକି ଅଞ୍ଚଳରେ ଗୋଟେ ସାଧୁ ବୈଦ୍ୟ ତାହେଲେ ପହଞ୍ଚିଲା। ସାଧୁ ବୈଦ୍ୟ ସେ କହିଲେ ଠିକ ଅଛି, ମୁଁ ତମକୁ ଔଷଧ ଦେବି, ତମେ ସେଇଟା ଔଷଧ ଖାଇଲେ ତମେ ନିଦ ଆସିବ, କିନ୍ତୁ କଥା ବର୍ତ୍ତମାନ ଭାଗବତ ସରଣ କର, ତେଣୁ ଭାଗବତ ସରଣ କ୍ଲାସରେ ବସିଲେ ନିଦ ହେଲା। ଆମର କହନ୍ତି ମହାରାଜ ନାହିଁ, ଆମର ସାର୍ବଭୌମ ପ୍ରଭୁ ସେ କହନ୍ତି, ଆମର ଇସ୍କନରେ ଦୁଇଟି ବହୁତ ପ୍ରସିଦ୍ଧ ଶ୍ଳୋକ ଅଛି, ଗୋଟିଏ ଶ୍ଳୋକ ହେଲା ଯେ ଓଁ ନମଃ ଭଗବତେ ବାସୁଦେବା, ଏହି ଶ୍ଳୋକ ପାଠ କଲେ ସମସ୍ତେ ନିଦ୍ରା ଦେବେ। ଆଉ ଗୋଟେ ଶ୍ଳୋକ ହେଉଛି ମହାପ୍ରସାଦ, ଏହି ଶ୍ଳୋକ ପାଠ କଲେ ସମସ୍ତେ ନିଦ୍ରା ହୋଇଯିବେ। ତେଣୁ ଆମେ ପ୍ରତ୍ୟେକ ଅନୁରୋଧ କରିବା ସେମାନେ ଏହି ଭଗବାନ କଥା ଶ୍ରବଣ କରିବେ, ବିଶେଷ ଭାବରେ ଜଗନ୍ନାଥ ଏଠାରେ ଆରୋପିତ ଅଛନ୍ତି, ସେ ଜଗନ୍ନାଥଙ୍କର ଉପରେ ଏହି ଶ୍ଳୋକଟି ବହୁତ ନାଥ ଶବ୍ଦ ବ୍ୟବହାର କରାଯାଇଛି, ତେଣୁ ଆମେ ଏହି ଶ୍ଳୋକଟି ଉପରେ ଯଦି ପ୍ରଭୁପାଦ ଭାବ ଦେଇନାହାନ୍ତି, ତେଣୁ ଆମେ ଏହି ଶ୍ଳୋକଟି ପାଠ କରିବା। ଆଉ ପୂର୍ବ ଶ୍ଳୋକରେ ଶିବା କୁକୁଡ଼ାଙ୍କୁ ଆଲୋଚନା କରିଥିଲେ, ଯେତେବେଳେ ବ୍ରହ୍ମା ମୁକେଶକନ୍ଦ ନବ ଅଧ୍ୟାୟରେ ଇଏ ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ, ଏ ଅଧ୍ୟାୟରେ ଭଗବାନ ବ୍ରହ୍ମାଙ୍କୁ ଚତୁଶ୍ରୁତି ଭାଗବତ ଚାରି ଶ୍ଳୋକରେ ସମସ୍ତ ଜ୍ଞାନ ପ୍ରଦାନ କରିଛନ୍ତି, ଯାହାକୁ ଚତୁଶ୍ରୁତି ଭାଗବତ ବୋଲି କହିଲେ। ଏହି ଶ୍ଳୋକକୁ ଯେତେବେଳେ ବିସ୍ତାର କରାଯାଉଛି, ସେତେବେଳେ ଶ୍ରୀମଦ ଭାଗବତମର 18,000 ଶ୍ଳୋକ ଆସୁଛି, ଆମର ଚୈତନ୍ୟ ଚରିତ୍ର ବର୍ଣ୍ଣନା କରାଯାଇଛି, ଗାୟତ୍ରୀତେ ଦେଇ ହୟ ପ୍ରଣବ ତେ ଦେଇ ଅର୍ଥ ଗାୟତ୍ରୀତେ ସେଇ ହୟ ପ୍ରଣବ ବା ଓଙ୍କାର, ଓଙ୍କାରରେ ଯେଉଁ ଅର୍ଥ ରହିଛି ସେଇଟା ଯେତେବେଳେ ବିସ୍ତାର କରାଯାଉଛି ସେଟା ଗାୟତ୍ରୀ ଆସୁଛି, ଓଂ ଭୂର୍ ଭୁବଃ ସ୍ୱଃ ତସ୍ ଭିଦୁର୍ ବରେଣ୍ୟମ୍ ଭର୍ଗୋ ଦେବସ୍ୟ ଧିମହି ଧିୟୋ ୟୋ ନଃ ପ୍ରଚୋଦୟାତ୍, ଏ ହେଉଛି ଗାୟତ୍ରୀ ମନ୍ତ୍ର, ଏଇଟାକୁ ବିସ୍ତାର କରାଯାଇଛି, ପ୍ରଣବର ବିସ୍ତାର ହେଉଛି ଗାୟତ୍ରୀ, ପୁଣି ସେଇ ଅର୍ଥ ବିବରିଆ ଚତୁଶ୍ରୁତି ଭାଗବତ କହେ, ସେଇ ଅର୍ଥକୁ ପୁଣି ଯେତେବେଳେ ବିସ୍ତାର କରାଯାଉଛି ଆମର ଏଇ ଚତୁଶ୍ରୁତି ଭାଗବତ ମାରିଥିଲେ, ଯାହାକି ଭଗବାନ ବ୍ରହ୍ମାଙ୍କୁ କହିବେ। ଦ୍ୱିତୀୟ ସ୍କନ୍ଧ ଏଇ ନବମ ଅଧ୍ୟାୟରେ 33-36 ଏଇ ଚାରି ଶ୍ଳୋକରେ ଭଗବାନ ବ୍ରହ୍ମାଙ୍କୁ ସମସ୍ତ ଜ୍ଞାନ ପ୍ରଦାନ କରିବେ। ତେଣୁ ଯେତେବେଳେ ଭଗବାନ ଆବିର୍ଭାବ ହେଉଛନ୍ତି, ଭଗବାନ ବ୍ରହ୍ମାଙ୍କୁ ସବୁ କହୁଛନ୍ତି, ଯେମିତି ତମେ ତପସ୍ୟା କରିଥିଲ ସେଥିପାଇଁ ମୁଁ ତମ ଉପରେ ଜିତ ହେଇଛି, ତମେ କ'ଣ ଚାହୁଁଛ, ତମେ କ'ଣ ଚାହୁଁ, କ'ଣ ପାଇଁ ମୋତେ ତପସ୍ୟା କରୁଥିଲ, ତମେ ବର୍ତ୍ତମାନ ବର୍ଣ୍ଣନା କର। ତେଣୁ ବ୍ରହ୍ମା ଆଉ ପୂର୍ବ ଶ୍ଳୋକରେ ଯେଉଁ ଶିବା ଗୋପାଳଙ୍କୁ ଆଲୋଚନା କରିଥିଲେ ସେଥିରେ ସେ କହୁଛନ୍ତି, ବ୍ରହ୍ମ ଉବାଚ ଯେ ଭଗବାନ ସର୍ବଭୂତାନାମ୍ ଅଧ୍ୟକ୍ଷ ଅବସ୍ଥିତ ଗୁହାମ୍ వేదనీయ ప్రతిరూపేణ ప్రజ్ఞానేన చికిత్సితం. బ్రహ్మ కోసంది ఆపణ హౌసండి సర్వభూతాన అధ్యక్ష అవస్థిత భూతాన్ ଆପଣ ହେଉଛନ୍ତି ଅଧ୍ୟକ୍ଷ ଯେମିତି ଆମ ମହାପୁର ବାଜି ପାଠ କଲେ କାହିଁକି ଭଗବାନ ଜାଣିପାରୁନାହାନ୍ତି ଏମିତି ବିଦ୍ୱାନ ବ୍ୟକ୍ତିମାନେ ମଧ୍ୟ ଜାଣିପାରୁନାହାନ୍ତି କାହିଁକି ନା ସେ ହେଉଛନ୍ତି ଅଧ୍ୟକ୍ଷ ଆମର ଯେଉଁ ଅକ୍ଷର ସବୁ ରହିଛି ଆମର ଯେଉଁ ଜ୍ଞାନ ସବୁ ଜ୍ଞାନ ଦ୍ୱାରା ଜ୍ଞାନେନ୍ଦ୍ରିୟ ସବୁ ରହିଛି ଏସବୁ ଇନ୍ଦ୍ରିୟ ବା ଅକ୍ଷର ଉର୍ଦ୍ଧରେ ଭଗବାନ ସେଥିପାଇଁ ଭଗବାନଙ୍କର ଗୋଟେ ନାମ ହେଉଛି ଅଧ୍ୟକ୍ଷ ଭଗବାନଙ୍କୁ ଆମେ ଯେତେ ଜ୍ଞାନ ପ୍ରାପ୍ତ ହେଲେ ଭଗବାନଙ୍କୁ ଜାଣିପାରିବା ନାହିଁ ସେଥିପାଇଁ ଭଗବାନଙ୍କ ଗୋଟେ ନାମ ହେଉଛି ଅଧ୍ୟକ୍ଷ ଏବଂ ସିଏ ସର୍ବଗୁଣ ବାସ ଥିତମ ସମସ୍ତଙ୍କ ହୃଦୟରେ ଭଗବାନ ରହିଛନ୍ତି ତେଣୁ ଯାହା ଆମେ ଚିନ୍ତା କରୁଛେ ସବୁ ଭଗବାନ ଜାଣୁଛନ୍ତି ତେଣୁ ବ୍ରହ୍ମା କହୁଛନ୍ତି ଯେ ଆପଣ ହେଉଛନ୍ତି ଭଗବାନ ସର୍ବଭୂତାନ ଅଧ୍ୟକ୍ଷ ଅବସ୍ଥିତ ଗୁହାନ ବେଦ ହିଁ ଅପ୍ରତିରୁଭେନ ପ୍ରଜ୍ଞାନହୀନ ଚିକିତ୍ସିତ ଆପଣଙ୍କର ଜ୍ଞାନ ହେଉଛି ଅପ୍ରତିରୁଧା ଆପଣଙ୍କ ଜ୍ଞାନକୁ କେହି ପ୍ରତିହତ କରିପାରିବେନି ଆପଣଙ୍କ ଠାରୁ ସମସ୍ତ ଜ୍ଞାନ ସମସ୍ତେ ପାଉଛନ୍ତି ସବୁ ଭିତରେ ଭଗବାନ କହିଛନ୍ତି ମତ ସ୍ମୃତି ଜ୍ଞାନ ଅପୂର୍ଣ୍ଣ ମୋ ଠାରୁ ସମସ୍ତେ ସ୍ମୃତି ପାଉଛନ୍ତି ଜ୍ଞାନ ପାଉଛନ୍ତି ଏବଂ ବିସ୍ମୃତି ପାଉଛନ୍ତି ତେଣୁ ବ୍ରହ୍ମା କହୁଛନ୍ତି ଯେ ଆପଣ ମୋର କଥାକୁ ତ ଜାଣୁଛନ୍ତି ମୋର ଅଞ୍ଚଳ ଭଗବାନ ଆମର ହୃଦୟ ଭିତରେ ରହିଛନ୍ତି ଆମେ ଯାହା ଚିନ୍ତା କରୁଛୁ ଭଗବାନ ସବୁ ଜାଣନ୍ତି ତେଣୁ ବ୍ରହ୍ମା କହୁଛନ୍ତି ଆପଣ ମୋ କଥା ମୋର ମୋର ହୃଦୟ ଭିତରେ କଥା ବା ମୋର ଅଞ୍ଚଳର କଥା ବା ମୋର ଅଭିଳାଷ ଆପଣ ଜାଣନ୍ତି ତେଣୁ ଏ ସବୁ କହୁଛନ୍ତି ତଥାପି ଯେତେ ଆରମ୍ଭ କରି ତଥାପି ଯଦିଓ ଆପଣ ଜାଣନ୍ତି ତଥାପି ନାଥ ମାନସ୍ୟ ମୁଁ ଆପଣଙ୍କର ଶରଣ ଯାଉଛି ଆପଣ ମୋର ଅଭିଳାଷ ପୂରଣ କରିବେ ନାଥ ମାନସ୍ୟ ହେ ନାଥ ହେ ନାଥ ଜଗନ୍ନାଥ ହେ ନାଥ ନାରାୟଣ ହରି ଆମେ ପ୍ରାର୍ଥନା କରେ ଠିକ ଅଛି ଠିକ ଅଛି ଆମେ କି ମଝିରେ ଟିକେ ଆସି ନାହିଁ କିଛି ପାଠ କରିବା ହେ ନାଥ ଭଗବାନ ହେଉଛନ୍ତି ସମସ୍ତଙ୍କର ନାଥ ସମସ୍ତଙ୍କର ରକ୍ଷକ ଏବଂ ଭଗବାନଙ୍କୁ ଭୁଲି ଯାଇଥିବା ଯେ ସମସ୍ତେ ଅନାଥ ଅବସ୍ଥା ରହିଛନ୍ତି ଗୋଟେ ଶ୍ଳୋକ ଅଛନ୍ତି ବହୁତ ପ୍ରସିଦ୍ଧ ଶ୍ଳୋକ ସନାଥ ଜୀବିତ ମିଳିପାରେ ପ୍ରଭୁପାଦ ତାଙ୍କ ଶ୍ଳୋକରେ ରହିଛନ୍ତି କହିଛନ୍ତି ସେଟା ତେଣୁ ଭଗବାନ ହେଉଛନ୍ତି ନାଥ ସେଥିପାଇଁ ଜଗନ୍ନାଥ ସେ ସମସ୍ତଙ୍କର ନାଥ ଯୋଉ କହିଛି ପ୍ରଜାପତି ଶ୍ରେୟପତି ଯଜ୍ଞପତି ପ୍ରଜାପତି ଦିଆପତି ଲୋକପତି ଧରାପତି ପତି ପ୍ରତିଷ୍ଠାନ ଲୋକବିଷ୍ଣି ସାତୃତାନ ପ୍ରସିଦ୍ଧତାଙ୍କୁ ନେଇ ଭଗବାନ ସେତାଙ୍କ ପତି ବା ନାଥ ପତି ବା ନାଥ ଦ୍ୱିତୀୟ ସ୍କନ୍ଦ ଚତୁର୍ଥ ଅଧ୍ୟାୟରେ ମଙ୍ଗଳାଚରଣ ଶୋକରେ ସୁଖଦେବ ଗୋସ୍ୱାମୀ ତାଙ୍କୁ ଏଇଭଳିଆ ପ୍ରାର୍ଥନା କରିଛନ୍ତି ସିଏ ହେଉଛନ୍ତି ସମସ୍ତଙ୍କ ନାଥ ବା ପତି ଶ୍ରିୟପତି ଲକ୍ଷ୍ମୀଙ୍କର ମଧ୍ୟ ସେ ନାଥ ବା ପତି ଯଜ୍ଞର ମଧ୍ୟ ସିଏ ହେଉଛନ୍ତି ନାଥ ଯଜ୍ଞପତି ଏବଂ ପ୍ରଜାପତି ସମସ୍ତ ଲୋକମାନଙ୍କର ସେ ହେଉଛନ୍ତି ନାଥ ବା ପତି ଏବଂ ଧିଆପତି ଧିଆପତି କହିଲେ ଆମର ବୁଦ୍ଧି ମଧ୍ୟ ସେ ହେଉଛନ୍ତି ଦେଉଛନ୍ତି ବୁଦ୍ଧି ଆମକୁ ପ୍ରଦାନ କରୁଛନ୍ତି ସେ ଧିଆପତି ଏବଂ ଶ୍ରିୟପତି ଯଜ୍ଞପତି ପ୍ରଜାପତି ଧିଆପତି ଲୋକପତି ଧରାପତି ଲୋକପତି ଯେତେ ଲୋକ ଅଛି ସବୁ ଲୋକ ତାଙ୍କ ଠାରୁ ଭଗବାନ ବିଶ୍ୱାସ ଜାତ ହେଉଛି ଅନନ୍ତ କୋଟି ବିଶ୍ୱ ବ୍ରହ୍ମାଣ୍ଡ ଭଗବାନଙ୍କ ବିଶ୍ୱାସ ଜାତ ହେଉଛନ୍ତି ତେଣୁ ସିଏ ହେଉଛନ୍ତି ଲୋକପତି ଏବଂ ଧରାପତି ଏ ଧରା ବା ପୃଥିବୀରେ ମଧ୍ୟ ସେ ହେଉଛନ୍ତି ପତି ଏବଂ ପତି ଗତି ସ୍ଥାନ ଲୋକ ବୃଷ୍ମି ସାତତା ବୃଷ୍ମି ଏବଂ ସାତତା ସପ୍ତତ ବଂଶ ବା ଯଦୁବଂଶ ଇତ୍ୟାଦି ଏମାନଙ୍କର ହେଉଛନ୍ତି ସେ ହେଉଛନ୍ତି ପତି ବା ତାଙ୍କର ନାଥ ତେଣୁ ପ୍ରସିଦ୍ଧ କାମେ ଭଗବାନ ସତାଂ ପତି ସେହି ଭଗବାନ ସେହି ସତାଂ ପତି ଯଦି ଭକ୍ତମାନଙ୍କର ମଧ୍ୟ ସେ ନାଥ ଭକ୍ତମାନଙ୍କର ମଧ୍ୟ ସେ ପତି ସେ ମୋ ପ୍ରତି କୃପା କରନ୍ତୁ ବା ପ୍ରସନ୍ନ ହୁଅନ୍ତୁ ସେହି ଭଗବାନ ଯଦି କୃପା କରିବେ ବା ଭଗବାନ ଯଦି ପ୍ରସନ୍ନ ହେବେ ତାହେଲେ ସବୁ ଅସମ୍ଭବ ସମ୍ଭବ ହେଇପାରିବ ତେଣୁ ବ୍ରହ୍ମା କହୁଛନ୍ତି ନାଥ ନାଥାୟ ନାଥିତମ ମୋର ଆପଣ ହେଉଛନ୍ତି ନାଥ ମୁଁ ଆପଣଙ୍କୁ ଏଇ ପ୍ରାର୍ଥନା କରୁଛି ନାଥିତମ କ'ଣ ପ୍ରାର୍ଥନା ତମର ନା ପରାପରେ ଯଥା ରୂପେ ଆପଣ କିଭଳି ଭାବରେ ଆପଣଙ୍କ ରୂପ ରହିଛି ପରାପରେ ପର ଏବଂ ଅବର ଦୁଇ ଶବ୍ଦ ରହିଛି ଗୋଟେ ହେଉଛି ଉତ୍କୃଷ୍ଟ ଗୋଟେ ହେଉଛି ନିକୃଷ୍ଟ ଗୋଟେ ହେଉଛି ପରାସ୍ତ ଶକ୍ତି ଆଉ ଗୋଟେ ହେଉଛି ଅପରାଶକ୍ତି ପରା ଅବର ପରାପରେ ଯଥା ରୂପେ ଭଗବାନ ସବୁଠାରେ ବିଦ୍ୟମାନ ନା ଏ ଭୌତିକ ଜଗତ ବିଦ୍ୟମାନ ପୁଣି ଭୌତିକ ଜଗତର ଉର୍ଦ୍ଧ୍ୱରେ ଯେଉଁ ପରାପ୍ରକୃତି ରହିଛି ସେଠି ମଧ୍ୟ ଭଗବାନ ରହିଛନ୍ତି ତେଣୁ ଆପଣଙ୍କର ପରାଭରି ଯଥା ରୂପେ ଆପଣଙ୍କର କିଭଳି ଭାବରେ ରୂପ ରହିଛି ଏ ଭୌତିକ ଜଗତରେ ଆପଣ କି ରୂପ ଭୌତିକ ଜଗତ ଉର୍ଦ୍ଧ୍ୱରେ କି ରୂପ ବା ସ୍ଥୂଳ ଏବଂ ସ୍ୱପ୍ନ ରୂପରେ ଆପଣ କିଭଳି ଭାବରେ ବିଦ୍ୟମାନ ଅଛନ୍ତି ଜାନିଆ ତେତୁ ଅରୂପିନ ମୁଁ ଏଇଟାକୁ ଜାଣିବା ପାଇଁ ଚାହୁଁଛି ଭଗବାନଙ୍କ ରୂପ କିଏ ଜାଣିବା ପାଇଁ ନ ଚାହୁଁଛି ସମସ୍ତେ ଜାଣିବା ପାଇଁ ଚାହୁଁଛନ୍ତି, କିନ୍ତୁ ଯେଉଁମାନେ ଉପଯୁକ୍ତ ନୁହନ୍ତି ସେମାନେ ଭଗବାନଙ୍କୁ ରୂପ ଦେଖିବା ପାଇଁ ସକ୍ଷମ ନୁହନ୍ତି। ଯେଉଁମାନେ ଉପଯୁକ୍ତ ବ୍ୟକ୍ତି ଭଗବାନ ତାକୁ ନିଜର ରୂପକୁ ଦେଖାନ୍ତି। ଭଗବତୀ ଭଗବାନ କହିଛନ୍ତି, ନାହଂ ପ୍ରକାଶ ସର୍ବସ୍ୟ ଯୋଗ ମାୟା ସମାବୃତ ମୂଢ଼ ଲୋକମାନଭ୍ୟମ। ଭଗବାନ ସବୁଠାରେ ପ୍ରକାଶିତ ହୁଅନ୍ତି ନାହିଁ, କାହିଁକି ନା ଯୋଗ ମାୟା ସମାୟ, ଭଗବାନଙ୍କର ଯୋଉ ଯୋଗ ମାୟା ଶକ୍ତି ରହିଛି ସେ ଯୋଗମାୟା ଶକ୍ତି ଦ୍ୱାରା ଭଗବାନ ଆବୃତ ହେଇକି ରହିଛନ୍ତି। ତେଣୁ ଯେହେତୁ ସେ ଯୋଗମାୟାରେ ଅଛନ୍ତି, ଯୋଗମାୟା ଶକ୍ତି ଦ୍ୱାରା ଆବୃତ ହେଇ ରହିଛନ୍ତି, ଏବଂ ଆମେ ରହିଛେ କୋଉ ଶକ୍ତିରେ, ଆମେ ରହିଛେ ଭଗବାନଙ୍କ ବହିରଙ୍ଗା ଶକ୍ତି ବା ମହାମାୟା ଶକ୍ତି ବା ଦୁର୍ଗା ଶକ୍ତି, ଦୁର୍ଗା ଦେବୀ। ଦୁର୍ଗା ଦେବୀଙ୍କ ଦ୍ୱାରା ଆମେ ଏଇ ତ୍ରିଗୁଣରେ ଆମେ ବନ୍ଧି ହେଇକି ରହିଛୁ, ସତ୍ଵ ରଜ ତମ ତ୍ରିଗୁଣ ଭିତରେ ରହିଛୁ। ତେଣୁ ଯେହେତୁ ସେ ଏ ତ୍ରିଗୁଣର ଉର୍ଦ୍ଧ୍ୱରେ, ତେଣୁ ଆମେ ଯଦି ଏ ତ୍ରିଗୁଣର ଉର୍ଦ୍ଧ୍ୱକୁ ନ ଯିବା ଆମେ ଭଗବାନଙ୍କୁ ଦେଖିପାରିବା ନାହିଁ, ଭଗବାନଙ୍କୁ ଜାଣିପାରିବା ନାହିଁ। ତେଣୁ ଯୋଉ ବ୍ରହ୍ମା କହୁଛନ୍ତି, ମୁଁ ଜାଣିବାକୁ ଚାହୁଁଛି ମାନେ ଆପଣଙ୍କର, ଆପଣଙ୍କ ଯଦିଓ ରୂପ ଅଛି କିନ୍ତୁ ଆପଣଙ୍କ ରୂପ ନାହିଁ। କାହିଁକି ନା ରୂପ ଶବ୍ଦ କହିଲେ ଆମେ ଭାବୁଛେ ପ୍ରାକୃତିକ ରୂପ ହଉଛନ୍ତି, ଆମେ ସମସ୍ତଙ୍କର ଗୋଟେ ରୂପ ରହିଛି, ନାମ ରହିଛି, ଗୁଣ ରହିଛି, ସମସ୍ତଙ୍କର ରହିଛି, କିନ୍ତୁ ଇଏ ହେଉଛି ପ୍ରାକୃତ ବା ଏ ଭୌତିକ ରୂପ। କିନ୍ତୁ ଭଗବାନ ହେଉଛନ୍ତି ଭୌତିକ ରୂପରୁ ଉର୍ଦ୍ଧ୍ୱରେ, ପ୍ରାକୃତ ଅପ୍ରାକୃତ ରୂପ ଯୋଉଟା କହିଯାଇଛି, ଯୋଉ ପ୍ରାକୃତର ଉର୍ଦ୍ଧ୍ୱରେ ଯୋଉ ଶବ୍ଦ ଯୋଉ ବସ୍ତୁ ରହିଛି ସେଟା ପ୍ରାକୃତ ଜିନିଷର ଗୋଚର ନୁହଁ, ଅପ୍ରାକୃତ ବସ୍ତୁ ନୁହେଁ, ପ୍ରାକୃତ ଗୋଚର ଅପ୍ରାକୃତ ଭଗବାନଙ୍କ ରୂପ ଏ ପ୍ରାକୃତ ରୂପ ନୁହଁ। ତେଣୁ ଭଗବାନ ରୂପ କହିଲେ ସାଧାରଣତଃ ଲୋକମାନେ ଭାବେ ଏ ଆମର ରୂପ ଗୋଟେ ରହିଛି, ତେଣୁକରି ଏଠି କହିଲେ ଅରୂପୀଣ, ଭଗବାନଙ୍କର ରୂପ ନାହିଁ ଅର୍ଥ ନୁହଁ ଯେ ତାଙ୍କର ପ୍ରକୃତ ରୂପ ନାହିଁ, ତାଙ୍କ ରୂପ ଅରୂପୀଣ ଅର୍ଥ ହେଉଛି ଭଗବାନଙ୍କର ଏଇ ପ୍ରାକୃତ ରୂପ, ପ୍ରାକୃତ ଆମର ଯେମିତି ରୂପ ରହିଛି ସେମିତି ରୂପ ଭଗବାନଙ୍କ ନୁହଁ। ଆମର ଭଗବତ ବ୍ରହ୍ମ ସଂହିତାରେ ବ୍ରହ୍ମା କହିଛନ୍ତି କଥା ଯେ କଣ ବ୍ରହ୍ମ ସଂହିତାରେ କହିଗଲା ଯେ ଭଗବାନଙ୍କ ରୂପ ହଉଛି ଏଇଭଳି ଭାବରେ ଅଙ୍ଗାଣୀ ଯଶ ସକାଳେ ଦୀରବୃତ୍ତି ମାନନ୍ତି, ଆମେ ଯୋଉ ରହିଛି ଆମର ସବୁ ଅଙ୍ଗ ରହିଛି ଆମେ ଚକ୍ଷୁ ଦ୍ୱାରା ଦେଖିପାରିବା, କିନ୍ତୁ ଚକ୍ଷୁ ଦ୍ୱାରା ଆମେ ଶ୍ରବଣ କରିପାରିବା ନାହିଁ, କର୍ଣ୍ଣ ଦ୍ୱାରା ଆମେ ଶ୍ରବଣ କରିବା କିନ୍ତୁ କର୍ଣ୍ଣ ଦ୍ୱାରା ଆମେ ଦେଖିପାରିବା ନାହିଁ, ବା ନାସିକା ଦ୍ୱାରା ଆମେ ଆଘ୍ରାଣ କରିବା କିନ୍ତୁ ନାସିକା ଦ୍ୱାରା ଆମେ ଖାଦ୍ୟ ଭୋଜନ କରିପାରିବା ନାହିଁ। ତେଣୁ ଏହିଭଳି ଭାବରେ ଆମର ଗୋଟିଏ ଗୋଟିଏ ଅଙ୍ଗର ଗୋଟିଏ ଗୋଟିଏ ସ୍ପେସିଫିକ୍ ନିର୍ଦ୍ଦିଷ୍ଟ କାର୍ଯ୍ୟ ରହିଛି, କିନ୍ତୁ ଭଗବାନଙ୍କର ଅଙ୍ଗ ହେଉଛି ଅଙ୍ଗାଣି ଯଶ ସକଳେନ୍ଦ୍ରିୟ ବ୍ୟକ୍ତିମାନେ ଯେକୌଣସି ଅଙ୍ଗ ଯେକୌଣସି କାର୍ଯ୍ୟ କରିପାରିବେ। ତେଣୁ ସେ ତାଙ୍କ ଚକାନୟନରେ ଭଗବାନଙ୍କର ଦର୍ଶନ କରିକିରି ସବୁ ସେ ତାଙ୍କର ଖାଦ୍ୟ ଗ୍ରହଣ କରିପାରନ୍ତି। ଏ ପ୍ରସଙ୍ଗରେ ଜଗନ୍ନାଥ ଦେବଙ୍କର କଥା ମନେ ପଡ଼ୁଛି, ପୁରୀରେ ଜଗନ୍ନାଥ ମନ୍ଦିର ଯେଉଁ ଅଛନ୍ତି, ଜଣେ ନାସ୍ତିକ ବ୍ୟକ୍ତି ସେଠି ଯାଇଥିଲେ ଭଗବାନଙ୍କୁ ଦର୍ଶନ କରିବା ପାଇଁ, ଯଦିଓ ସେ ନାସ୍ତିକ ଯାହା ହଉ ସେ ଭଗବାନଙ୍କ କୃପା ପ୍ରାପ୍ତ ହେଲେ ସେ ଯାଇକି ପହଞ୍ଚନ୍ତି, ସେ ହେଉଛନ୍ତି ଇଏ ଯେଉଁ ଜଗନ୍ନାଥ ଅଛନ୍ତି ଇଏ ହେଉଛି ଦାରୁ ମୂର୍ତ୍ତି। ଆମର ବର୍ଣ୍ଣନା କରାଯାଇଛି ଯେ ଯେଉଁ କ'ଣ ଅର୍ଚ୍ଚେ ବିଷ୍ଣୁ ଶ୍ରାଧି ଗୁରୁସୁ ନରମତି ବୈଷ୍ଣବେ ଜାତିବୁଦ୍ଧି ଏସବୁ ପାର୍ଶ୍ୱନୀ ବ୍ୟକ୍ତିର କଥା ସବୁ, ସେମାନେ ଯେତେବେଳେ ବିଗ୍ରହକୁ ଦର୍ଶନ ଦେଖନ୍ତି ସେମାନେ ଭାବନ୍ତି ଇଏ ହେଉଛନ୍ତି ଅର୍ଚ୍ଚେ ବିଷ୍ଣୁ ଶ୍ରାଧି, ଏ ଯେଉଁ ବିଷ୍ଣୁ ରାମ ନୃସିଂହ ବାମନ ଏମାନଙ୍କର ଯେଉଁ ଅର୍ଚ୍ଚାମୂର୍ତ୍ତି ରହିଛି ଇଏ ହେଉଛି କୋଉ ଶ୍ରାଧି ତିଆରି, ଆଠ ପ୍ରକାର ଅଷ୍ଟଧା କୁହାଯାଇଛି ପ୍ରତିମା, ଅଷ୍ଟଧା ସିଦ୍ଧ ଆଠ ପ୍ରକାର ପ୍ରତିମା ତିଆରି କରାଯାଇପାରିବ, ଶୈଳୀ ଦରମୟୀ ମଣିମୟୀ ମନମୟୀ ଲେପ୍ୟା ଲକ୍ଷା ସୈକିତ ଏଇଭଳି ଭାବରେ ବିଭିନ୍ନ ପ୍ରକାର ଭାବରେ ଭଗବାନ ପ୍ରତିମୂର୍ତ୍ତି ବା ମୂର୍ତ୍ତି ବା ଅଚ୍ଚା ବିଗ୍ରହ ତିଆରି କରାଯାଇପାରିବ। ତେଣୁ ଯେଉଁମାନେ ପ୍ରାସଙ୍ଗିକ ବ୍ୟକ୍ତି ସେମାନେ କ'ଣ ଭାବନ୍ତି ନା ଇଏ ଅର୍ଚ୍ଚେ ବିଷ୍ଣୁ ଶିଳାଦି, ଇଏ ଯେଉଁ ଅର୍ଚ୍ଚା ବିଗ୍ରହ ଇଏ ଗୋଟେ ଶିଳାଦି ତିଆରି ବା ପାଷାଣ କାଠରେ ତିଆରି ଏଇସବୁ ସେମାନେ ଭାବନ୍ତି। ଏବଂ ଏଇଭଳି ଭାବରେ ଜଣେ ନାସ୍ତିକ ବ୍ୟକ୍ତି ଯେତେବେଳେ ଭଗବାନଙ୍କର ଦର୍ଶନ କରିବାକୁ ଯାଇଥିଲେ ଜଗନ୍ନାଥ ମନ୍ଦିରରେ, ସେତେବେଳେ ସେ କହିଲେ ସତରେ କ'ଣ ଏ ଭଗବାନ ଅଛନ୍ତି, ଇଏ ତ କାଠରେ ତିଆରି ମୂର୍ତ୍ତି, ଆକୁ କ'ଣ ଭଗବାନ କହିବେ, ଲୋକମାନେ କହୁଛନ୍ତି ଭଗବାନ ବୋଲି ଯାହା ମାନେ ଅନ୍ଧବିଶ୍ୱାସରେ କହୁଛନ୍ତି, ଏଗୁଡ଼ା ତାଙ୍କର ବିଶ୍ୱାସ ନଥିଲା। କିନ୍ତୁ ଭଗବାନ ତାଙ୍କର କୃପା କରିଛନ୍ତି ତାଙ୍କୁ, ଯେତେବେଳେ ସେ ସେଇଠି ଠିଆ ହେଇକିରି ଜଗନ୍ନାଥଙ୍କୁ ଦର୍ଶନ କରୁଛନ୍ତି ଏବଂ ମନରେ ଏ ବିଷୟରେ ଚିନ୍ତା କରୁଛନ୍ତି, ସେ ସମୟରେ
ଭଗବାନଙ୍କର ଭୋଗ ସମୟ ଆସିଗଲା। ବାରଟା ଏଇ ମାନେ ଆମେ ଯଦି ବାରଟାରେ ଭୋଗ ଲାଗୁଛି ସେଭଳି ଭାବରେ ଜଗନ୍ନାଥଙ୍କର ଭୋଗ ସବୁ ଗଲା, ଅନ୍ନ ପ୍ରସାଦ ସବୁ ଅନ୍ନ ଭୋଗ ସବୁ ତାଙ୍କର ଲାଗିଲା। ସେ ସବୁ ତାଙ୍କ ପାଖରେ ଯାଇକି ଯାଉଛି ସବୁ ଯୋଉ ସୁଆର ସୁଆର ମାନେ ନେଉଛନ୍ତି ସବୁ ଅନ୍ନ ଭୋଗ ସବୁ ନେଉଛନ୍ତି, ବିଭିନ୍ନ ପ୍ରକାର ଭୋଗ ସବୁ ନେଉଛନ୍ତି। ଏବଂ ଯେତେବେଳେ ତାପରେ ଭୋଗ ଲାଗି ସାରିଲା ପରେ ଯେତେବେଳେ ଭଗବାନଙ୍କର ଭୋଗ ଲାଗି ସାରିଲା ପରେ ତାପରେ ଯେତେବେଳେ ସେ ପ୍ରସାଦରେ ପରିଣତ ହେଲା, ସେ ପ୍ରସାଦ ଯେତେବେଳେ ଆସିଲା ସେଇ ସମୟରେ ସେ ଲୋକ ସେ ଠିଆ ହେଇଛି, ସେଇ ସମୟରେ ସେ ଯେଉଁ ପ୍ରସାଦର ଯେଉଁ ସୁବାସ ବା ସୁଗନ୍ଧ ସେଇଟା ତାଙ୍କ ନାସିକା ପ୍ରବେଶ କଲା। ସେ କହିଲା ଇଏ ତ ଯେତେବେଳେ ଭୋଗ ଏଇ ଖାଦ୍ୟ ତ ଯାଉଥିଲା, ଖାଦ୍ୟ ଗଲାବେଳେ କିଛି ନଥିଲା, ତାର ବାସ କିଛି ନଥିଲା, କିନ୍ତୁ ଯେତେବେଳେ ଭୋଗ ଲାଗିଲା ଏତେ ବାସ କୁଣ୍ଡ ଆସିଲା, ତାପରେ ସେ ଭଗବାନଙ୍କର ଭକ୍ତ ହେଲା। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ତେଣୁ ଭଗବାନଙ୍କର କେତେବେଳେ କୃପା ଜଣେ ପ୍ରାପ୍ତ ହେବ, ଯେଉଁ କୃପା ପ୍ରାପ୍ତ ହେଲେ ସେ ଭଗବାନଙ୍କ ଭକ୍ତରେ ପରିଣତ ହେବ। ଏହି ଭକ୍ତର ଭକ୍ତଙ୍କ ସଙ୍ଗରେ ଜଣେ ଭକ୍ତ ହେଉଛନ୍ତି, ଭକ୍ତି ସ୍ତୁ ଭଗବତ ଭକ୍ତ ସଂଗୀନ ପରିଯାୟତି। ଆମର ଜଣେ ଭକ୍ତଙ୍କର ସମଲାଭ କରେ ଜଣେ ଅଭକ୍ତ ମଧ୍ୟ ଭକ୍ତରେ ପରିଣତ ହେଉଛନ୍ତି। ଆମେ ଗୋବର ମହାରାଜ ଗୋଟେ ଉଦାହରଣ ଦିଅନ୍ତି, ଯେମିତି ଗୋଟେ ରୋଗୀ କଣ୍ଟାଜିଅସ୍ ଡିଜିଜ୍ ଯାକ ହେଇଛି, ଛୁଆ ରୋଗ ଯାକ ହେଇଛି, ଛୁଇଁଦେଲେ ସେ ରୋଗଟା ଆପଣଙ୍କ ପାଖ ପଳେଇ ଆସିବ। ସେଭଳି ଭାବରେ ଏଇ ଭକ୍ତି ମଧ୍ୟ ଗୋଟେ ଛୁଆ ରୋଗ ହେଇଛି। ଜଣେ ଭକ୍ତଙ୍କର ଯଦି ଆମେ ସଙ୍ଗ କରିବା ତାହେଲେ ଆଉ ଜଣେ ମଧ୍ୟ ଭକ୍ତ ହେଇଯିବ। ଯେଉଁ ଚୈତନ୍ୟ ମହାପ୍ରଭୁ ଜାଗନ୍ନାଥ ଯାଉଥିଲେ ସେ ସମୟରେ ଯେତେବେଳେ ସେ ଯାଉଥିଲେ ଦାକ୍ଷିଣାତ୍ୟକୁ ସେ ଗୋଟେ କୀର୍ତ୍ତନ କରିକି ଯାଉଥିଲେ। ଆମେ ସେ କୀର୍ତ୍ତନ ଟି କରିବା, କୃଷ୍ଣ 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 ହରେ କୃଷ୍ଣ 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 ହରେ କୃଷ୍ଣ 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 ପାଣି ନାମ କୃଷ୍ଣ 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 ରାମ କୃଷ୍ଣ କୃଷ୍ଣ ରାମ ରାଘବ ରାମ ରାଘବ ରାମ ରାଘବ ପାଣି ନାମ ରାମ ରାଘବ ରାମ ରାଘବ ରାମ କେଶବ କୃଷ୍ଣ କେଶବ କୃଷ୍ଣ କେଶବ ରାମ କୃଷ୍ଣ କେଶବ କୃଷ୍ଣ କେଶବ କୃଷ୍ଣ କେଶବ ରାମ। ଏଭଳି ଭାବରେ ମହାପ୍ରଭୁ ଯେତେବେଳେ ଦାକ୍ଷିଣାତ୍ୟ ଯାଉଥିଲେ ସେ ଭଗବାନଙ୍କର ନାମ କୀର୍ତ୍ତନ କରିକି ଯାଉଥିଲେ, ଏବଂ ସେହି ସମୟରେ ଯିଏ ତାଙ୍କର ସଙ୍ଗସ୍ପର୍ଶ କରିଛନ୍ତି ସଙ୍ଗ ପ୍ରାପ୍ତ ହେଇଛନ୍ତି ସେମାନେ ମଧ୍ୟ ସେଭଳି ଭାବରେ ଭଗବାନ ନାମ କୀର୍ତ୍ତନ କରୁଛନ୍ତି। ଏବଂ ସେମାନେ ଯେତେବେଳେ ତାଙ୍କ ଗାଁକୁ ଯାଉଛନ୍ତି ସେମାନେ ତାଙ୍କ ଗାଁର ଲୋକମାନେ ତାଙ୍କୁ ସ୍ପର୍ଶ କରୁଛନ୍ତି, ସେମାନେ ମଧ୍ୟ ମହାମାତା କିମ୍ବା ଏଇ ଯେଉଁ ନାମ ଭଗବାନଙ୍କ ନାମ କୀର୍ତ୍ତନ କରୁଛନ୍ତି। ଏଇଭଳି ଭାବରେ ମହାପ୍ରଭୁ ସାରା ଦାକ୍ଷିଣାତ୍ୟରେ ସମସ୍ତଙ୍କୁ ଭଗବାନଙ୍କ ଭକ୍ତରେ ପରିଣତ କରିଛନ୍ତି। ତେଣୁ ଆମର କହିବାର ଉଦ୍ଦେଶ୍ୟ ଥିଲା ଯେ ଭଗବାନ ଯିଏକି ସମସ୍ତଙ୍କର ନାମ, ତେଣୁ ସେଇ ଭଗବାନଙ୍କର ରୂପ କିଭଳି ଭାବରେ, ସେ ରୂପ ହେଉଛି ଏଇ ଯେଉଁ ଆମର ଭୌତିକ ରୂପ ବା ପ୍ରାକୃତ ରୂପ ତାଙ୍କ ନୁହଁ। ତେଣୁ ଯେହେତୁ ସେ ଅପ୍ରାକୃତ ବସ୍ତୁ ରହିଛନ୍ତି, ଅପ୍ରାକୃତ ବସ୍ତୁ ନୁହେଁ ପ୍ରାକୃତ ଗୋଚର, ଯେହେତୁ ସେ ଭୌତିକ ଜଗତର ଉର୍ଦ୍ଧ୍ୱରେ, ତେଣୁ ଆମେ ତାଙ୍କୁ କିଭଳି ଭାବରେ ଜାଣିବା ତାଙ୍କ ରୂପ। ତେଣୁ ଅରୂପୀଣ ଶବ୍ଦ ଅର୍ଥ ହେଉଛି ଯେ ଭଗବାନଙ୍କ ଯେଉଁ ରୂପ ନାହିଁ ବୋଲି କୁହାଯାଉଛି, ଅରୂପ ଭଗବାନଙ୍କ ରୂପ ନାହିଁ ଅର୍ଥ ହେଉଛି ଭଗବାନଙ୍କର ପ୍ରାକୃତ ରୂପ ନାହିଁ, ଭଗବାନଙ୍କ ରୂପ ହେଉଛି ଅପ୍ରାକୃତ, ଯେଉଁଟା ବ୍ରହ୍ମସଂହିତା ପ୍ରମାଣ କରୁଛି। ଅଙ୍ଗାଣି ଦେଶ ସକାଳେ ଦୂରବୃତ୍ତି ମାନେ ପଶ୍ୟନ୍ତି ପାଆନ୍ତି କହାନ୍ତି ଚିରମ୍ ଜଗାନ୍ତି ଆନନ୍ଦ ଚିନ୍ମୟ ସବୁ ଜଳ ବିଗ୍ରହ। ଭଗବାନଙ୍କ ବିଗ୍ରହ ବା ଭଗବାନ ରୂପ ହେଉଛି ଆନନ୍ଦ ଚିନ୍ମୟ ସତ୍ ଉଜ୍ଜଳ ବିଗ୍ରହ, ଆନନ୍ଦ ଚିନ୍ମୟ ସତ୍ ଚିଦାନନ୍ଦ ବିଗ୍ରହ। ଭଗବାନଙ୍କର ଶରୀର ହେଉଛି ଭଗବାନଙ୍କ ରୂପ ହେଉଛି କିଭଳି ନା ତାଙ୍କ ରୂପ ହେଉଛି ସଚ୍ଚିଦାନନ୍ଦ ରୂପ। ସତ୍ ଅର୍ଥ ସବୁ ସମୟରେ ସେ ରହିବେ, ଆମର ଯୋଉ ରୂପ ଇଏ ହଉଛି ଅସତ। ଆମେ ଆମକ ସମୟରେ ଜନ୍ମ ହେଇଥିଲେ ପୁଣି ଆମକ ସମୟରେ ଚାଲିଯିବା, ଆମେ ଆମ ଶରୀର ଚାଲିଯିବା, କିନ୍ତୁ ଭଗବାନଙ୍କ ସ୍ୱର ସେ ଗଣି ନୁହଁ। ଭଗବାନ ସ୍ୱର ହଉଛି ସତ୍, ସବୁବେଳ ପାଇଁ ସେ ଶରୀର ଅଛନ୍ତି ଏବଂ ବର୍ତ୍ତମାନ ମଧ୍ୟ ଅଛନ୍ତି ଏବଂ ଭବିଷ୍ୟତ ମଧ୍ୟ ସର୍ବଦା ରହିବେ। ଏବଂ ଭଗବାନ ଯଦି ତାଙ୍କର ଜ୍ଞାନ ଦେବେ, ଏଇ ପ୍ରଥମ ଜ୍ଞାନ ହଉଛି ଏଇଟା, ଅହମ୍ ଏବା ଶନିବାଟରେ ନାମ୍ୟ ସରସ୍ୱତରମ୍ ପଶ୍ଚାଦମ୍ ଯୋଗଅଛି ସିଏ ତ ସୋସ୍ମିନ ଚତୁଃଶୁକ୍ର ଭାଗବତ ପ୍ରଥମ ସୁଖ ହଉଛି ଭଗବାନ ଅତୀତରେ ଅଛନ୍ତି, ଅତୀତରେ ଥିଲେ, ବର୍ତ୍ତମାନ ଅଛନ୍ତି ଏବଂ ଭବିଷ୍ୟତରେ ମଧ୍ୟ ରହିବେ। ତେଣୁ ସତ୍ ଶବ୍ଦ ବ୍ୟବହାର କରାଯାଇଛି, ସେ ହଉଛି ସତ୍, ସବୁବେଳ ପାଇଁ ରହୁଛନ୍ତି। ଏବଂ ଚିତ୍ କହିଲେ ପୂର୍ଣ୍ଣ ଜ୍ଞାନ ପାଇଁ, ଭଗବାନଙ୍କର ଶରୀର ଭଗବାନଙ୍କର ଜନ୍ମ ହଉଛନ୍ତି, ଭଗବାନ ଜ୍ଞାନ ପାଇବା ପାଇଁ କୁଆଡ଼େ ଅନେକ ଭାବକୁ କାହାକୁ ଯାଉନାହାନ୍ତି। ଆମେ ଦେଖିବା ବର୍ତ୍ତମାନର ଯେଉଁ ତଥାଗତ ଭଗବାନ ସବୁ ଆସୁଛନ୍ତି, ସେ ଜ୍ଞାନ ପାଇଁ ଆମେ ଜଣଙ୍କ ପାଖକୁ ଯାଇକିରି ଜ୍ଞାନ ପାଇଲେ ସେ ଭଗବାନ ହଉଛନ୍ତି, କିନ୍ତୁ ଭଗବାନ ସେଭଳି ନୁହଁ। ଭଗବାନ ଭାଗବତ ଦଶ ସନ୍ଧ୍ୟା ବର୍ଣ୍ଣନା କରି ତୃତୀୟ ଅଧ୍ୟାୟରେ ଯେତେବେଳେ ଭଗବାନ ଆବିର୍ଭାବ ହଉଛନ୍ତି ବନ୍ଦିଶାଳରେ, କଂସର ବନ୍ଦିଶାଳରେ ଭଗବାନ ନିଜେ ଶଙ୍ଖ ଚକ୍ର ଗଦା ପଦ୍ମ ଭରି ଚତୁର୍ଥ ଚାରି ଭୁଜରେ ପ୍ରକଟ ହଉଛନ୍ତି, ଭଗବାନ ବାସୁଦେବ ରୂପରେ ପ୍ରକଟ ହଉଛନ୍ତି। ଏବଂ ତାଙ୍କୁ ବସୁଦେବ ଏବଂ ଦେବକୀ ତାଙ୍କୁ ସବୁ ସ୍ତୁତି କରୁଛନ୍ତି। ବିଭିନ୍ନ ପ୍ରକାର ସ୍ତୁତି କରିସାରିଲା ପରେ ଭଗବାନ ତାକୁ କହୁଛନ୍ତି ଯେ ପ୍ରକୃତରେ ମୁଁ ଯୋଉ କଣ ସ୍ୱାଭୁ ମନ୍ଦରେ ପ୍ରଥମ ମନ୍ଦରେ ତମେ ଥିଲ ସୁତପା ଏବଂ ସେ ହେଉଛନ୍ତି ବୃଷ୍ଣି ଥିଲେ, ସୁତପା ଏବଂ ବୃଷ୍ଣି ତମେ ଦୁଇଜଣ ଥିଲ ଏବଂ ତମେ ବହୁତ ବର୍ଷ ତପସ୍ୟା କଲା ପରେ ମୁଁ ତମ ପାଖରେ ଆବିର୍ଭାବ ହେଇଛି। ଏଇ ରୂପରେ ଆବିର୍ଭାବ ହେଇଛି, ଯେଉଁ ରୂପରେ ବର୍ତ୍ତମାନ ତମ ପାଖରେ ଆବିର୍ଭାବ ହେଉଛି, ବା ଯେଉଁ ରୂପରେ ଭଗବାନ ସେଇ କଂସର ବନ୍ଦୀଶାଳାରେ ଦେବକୀ ଏବଂ ବସୁଦେବଙ୍କର ଗୃହରେ ମନ୍ଦିଶାଳାରେ ଆବିର୍ଭାବ ହେଇଥିଲେ, ସେଇ ରୂପରେ ସେ ସେଇ ସମୟରେ ଆବିର୍ଭାବ ହେଇଥିଲେ। ଏବଂ ବସୁଦେବ ଦେବକୀ ତାଙ୍କୁ କ'ଣ ପ୍ରାର୍ଥନା କରିଥିଲେ ନା ଆମକୁ କୃପା କରନ୍ତୁ, ଆପଣଙ୍କ ଭଳି ଜଣେ ପୁତ୍ର ଆମକୁ ପ୍ରଦାନ କରନ୍ତୁ। ତେଣୁ ଭଗବାନ ତିନି ଜନ୍ମରେ ସେ ତାଙ୍କର ତିନି ପୁତ୍ର ହେଇକି ଆସିଥିଲେ, କୃଷ୍ଣ ଏବଂ ସୁତପାଙ୍କର ପୁତ୍ର ହେଇକି ସେ ଆସିଥିଲେ, କୃଷ୍ଣ ଗର୍ଭ ରୂପରେ ଆସିଥିଲେ, କୃଷ୍ଣ ଗର୍ଭ ରୂପରେ ଆସିଥିଲେ। ତେଣୁ କୃଷ୍ଣ ଗର୍ଭ ହେଇକିରି ସେ କୋଉଠି ସେ ତ ଧ୍ରୁବ ମହାରାଜ ଭାଗବତ ଚତୁର୍ଥରେ ବର୍ଣ୍ଣନା କରାଯାଇଛି। ତେଣୁ ଧ୍ରୁବ ମହାରାଜ ଭଗବାନଙ୍କର ଆରାଧନା କରୁଛନ୍ତି, ଓଂ ନମୋ ଭଗବତେ ବାସୁଦେବାୟ, ଏଭଳି ଭାବରେ ଯେତେବେଳେ ମନ୍ତ୍ର ଉଚ୍ଚାରଣ କରି ଭଗବାନଙ୍କ ଆରାଧନା କରୁଛନ୍ତି, ସେ କୃଷ୍ଣ ଗର୍ଭ ଆଜି ତାଙ୍କ ପାଖରେ ଆବିର୍ଭାବ ହେଇଥିଲେ ଏବଂ ତାଙ୍କୁ ସେ ଧ୍ରୁବର ପ୍ରଦାନ କରିଥିଲେ। ତାପରେ ଭଗବାନ ଆସିଲେ କୋଉ ଭାବରେ ନା ସେ ଆସିଲେ କଶ୍ୟପ ଏବଂ ଅଦିତିଙ୍କର ପୁତ୍ର ହିସାବରେ, ଉପେନ୍ଦ୍ର ହିସାବରେ ଆସିଲେ। ଆଦିତ୍ୟ ନା ଏବଂ ବିଷ୍ଣୁ, ବିଷ୍ଣୁମାନଙ୍କ ଭିତରେ ମୁଁ ହେଉଛି ଆଦିତ୍ୟ ବା ଉପେନ୍ଦ୍ର, ଏ ଦ୍ୱିତୀୟ ଜନ୍ମ ଭଗବାନ। ଭଗବାନ କହୁଛନ୍ତି ମୁଁ ବର୍ତ୍ତମାନ ତୃତୀୟ ଥର ପାଇଁ ଆସି ତମର ପୁତ୍ର ହିସାବରେ ଆସିଛି, ତେଣୁ ତମକୁ ମନେ ପକାଇଦେବା ପାଇଁ ମୁଁ ଏହି ରୂପ ଗ୍ରହଣ କରିଛି। ତେଣୁ ସାଧାରଣତଃ ସନ୍ତାନମାନେ ପୁତ୍ର କନ୍ୟାମାନେ ଏମାନେ ତାଙ୍କ ପିତାମାନେ ତାଙ୍କୁ ଜ୍ଞାନ ଦିଅନ୍ତି, କିନ୍ତୁ ଏଠି ଦେଖୁଛ ଭଗବାନ ତାଙ୍କୁ ତାଙ୍କ ପିତାମାନଙ୍କୁ ଜ୍ଞାନ ଦେଉଛନ୍ତି। ତେଣୁ ଇଏ ହେଉଛି ଭଗବାନଙ୍କ ଶରୀର ସତ୍ ଚିତ୍ ଏବଂ ଆନନ୍ଦମୟ ଶରୀର। ଭଗବାନ ଚାହିଁଲେ ବି ଦୁଃଖିତ ହେଇପାରିବେ ନାହିଁ, ନିରାନନ୍ଦ ହେଇପାରିବେ ନାହିଁ। ଆମେ ସମସ୍ତେ ଖୋଜି କରୁଛେ କୋଉଠି ଆନନ୍ଦ ପ୍ରାପ୍ତ ହେବା, ସମସ୍ତେ ଖୋଜି କରୁଛେ, କାହିଁକିନା ଆମେ ସମସ୍ତେ ନିରାନନ୍ଦରେ ଅଛୁ ବା ଦୁଃଖରେ ରହିଛେ। ବିଭିନ୍ନ ଜନ୍ମ ମୃତ୍ୟୁ ଜରା ବ୍ୟାଧି ଦୁଃଖ ଦୋଷାନ ଦର୍ଶନ ଅନେକ ପ୍ରକାର ଦୁଃଖ ରହିଛି, କିନ୍ତୁ ତାପରେ ଆମେ ସବୁବେଳେ ଦଗ୍ଧିଭୂତ ହେଉଛେ। କିନ୍ତୁ ଭଗବାନଙ୍କ ଶରୀର ଏଭଳି, ସିଏ ହେଉଛି ସବୁବେଳେ ଆନନ୍ଦ, ସବୁବେଳେ ସେ ଆନନ୍ଦ ପ୍ରାପ୍ତ ହେଉଛି। ଆନନ୍ଦମୟ ଭ୍ରାତା ବ୍ରହ୍ମସୂତ୍ରରେ କୁହାଯାଇଛି, ବ୍ରହ୍ମସୂତ୍ରରେ ଯେ ସବୁବେଳେ ସେ ଆନନ୍ଦ ରହିଥିଲେ, ସେ ଚାହିଁଲେ ମଧ୍ୟ ଦୁଃଖୀ ହେଇପାରିବେ ନାହିଁ। କିଭଳି ଉଦାହରଣ ହେଉଛି, ଏମିତି ସୂର୍ଯ୍ୟ ଲୋକରେ, ସୂର୍ଯ୍ୟ ଲୋକରେ ଯେଉଁମାନେ ଅଛନ୍ତି ସେମାନେ ଚାହିଁଲେ ମଧ୍ୟ ଅନ୍ଧାରରୁ ରହିପାରିବେ ନାହିଁ, ସବୁବେଳେ ତାଙ୍କ ପାଇଁ ଆଲୁଅ ରହିଛି, ଆଲୋକ ରହିଛି। ତେଣୁ ଭଗବାନଙ୍କ ଶରୀର ହେଉଛି ସଚ୍ଚିଦାନନ୍ଦମୟ ଶରୀର, ତେଣୁ ଇଏ ହେଉଛି ଅରୂପ ବୋଲି କୁହାଯାଉଛି। ଆମର ଉପନିଷଦରେ ବର୍ଣ୍ଣନା କରାଯାଇଛି ଯେ ଅତାନି ପାଦୁ ଜଗନ୍ନାଥ ହିତା ପଶ୍ୟତି ଅଚକ୍ଷୁଷ ଶୁଣନ୍ତି ଅକର୍ଣ୍ଣ, ଅପାଣି ପାଦ ବୋଲି କୁହାଯାଇଛି। ଯେଉଁମାନେ ମାୟାବାଦୀମାନେ, ଯେଉଁମାନେ ବିଶେଷବାଦୀ ନିର୍ବିଶେଷବାଦୀ, ବା ଯେଉଁମାନେ ଭଗବାନଙ୍କ ରୂପକୁ ଗ୍ରହଣ କରନ୍ତି ନାହିଁ, ବା ଯେଉଁମାନେ ବ୍ରହ୍ମବିତ୍ ଭଗବାନଙ୍କର ଯେଉଁ ବ୍ରହ୍ମ ଆରାଧନା ସେମାନେ କରନ୍ତି, ସେମାନେ ଭଗବାନଙ୍କ ରୂପକୁ ଗ୍ରହଣ କରନ୍ତି ନାହିଁ। କିନ୍ତୁ କାହିଁକି ସେମାନେ ଏଇ ଉପନିଷଦରେ ଏଇସବୁ ସ୍ତୁତିରୂପ କହନ୍ତି, ଏଇସବୁ ଅତି ଭଗବାନଙ୍କ ରୂପ ନାହିଁ ବୋଲି କହନ୍ତି? ତେଣୁ ଆର ଅର୍ଥ କ'ଣ ନା ଅପାଣି ପାଦ, ତାଙ୍କର ପାଣି ନାହିଁ ବା ତାଙ୍କର ପାଦ ନାହିଁ, ତାଙ୍କର ହାତ ନାହିଁ ବା ତାଙ୍କର ଗୋଡ଼ ନାହିଁ। କିନ୍ତୁ ଜଗନ୍ନଗ୍ରହିତା, ତାଙ୍କର ପାଣି ନଥିଲେ ମଧ୍ୟ ସେ ସବୁକିଛି ଗ୍ରହଣ କରିପାରିବେ ଏବଂ ତାଙ୍କର ପାଦ ନଥିଲେ ମଧ୍ୟ ସେ ଖୁବ୍ ଦ୍ରୁତଗତିରେ ଯାଇ ଥାଇପାରିବେ। ପାଣିପାଦ ଜଗନ ଭିତା
ପଶ୍ୟତି ଅଚକ୍ଷୁ ସ ଶୁଣନ୍ତି ଅପର୍ଣ୍ଣ, ତାଙ୍କର ଚକ୍ଷୁ ନଥିଲେ ମଧ୍ୟ ସେ ଦେଖିପାରିବେ ଏବଂ ଶୁଣନ୍ତି ଅପର୍ଣ୍ଣ, ସେ ତାଙ୍କର କର୍ଣ୍ଣ ନଥିଲେ ମଧ୍ୟ ସେ ଶ୍ରବଣ କରିପାରିବେ। ତେଣୁ ସିଏ ଉପନିଷଦ ମନା କରିଛନ୍ତି, ସିଏ ହେଉଛି ତାଙ୍କର ଅପ୍ରାକୃତ ରୂପ। ତେଣୁ ଏଠି ବ୍ରହ୍ମା ଯୋଉ କହୁଛନ୍ତି ଯେ ଆପଣ ଯୋଉ ଆପଣଙ୍କର ରୂପ ନାହିଁ ବୋଲି କୁହାଯାଉଛି ବା ଆପଣ ଅରୂପ ବୋଲି କୁହାଯାଉଛି, ତେଣୁ ବରାବର ଯଥା ରୂପେ କିଭଳି ଭାବରେ ଆପଣ ରହିଛନ୍ତି ମୁଁ ଟିକେ ଦର୍ଶନ କରିବାକୁ ଚାହୁଁଛି। ଯେମିତି ଅର୍ଜୁନ ଭଗବାନ ପ୍ରାର୍ଥନା କରିଛନ୍ତି ସ୍ୱରୂପରେ ଯେ ଏବଂ ଏକ ଯଥା ତମାତ୍ମାନ ପରମେଶ୍ୱର ଦ୍ରଷ୍ଟୁମ ଇଚ୍ଛାମି ରୂପମ ଐଶ୍ୱର୍ଯ୍ୟମ ଯୋଗମେଶ୍ୱର ମନେସି ତତ୍ସକ୍ଷମ ମୟା ଦ୍ରଷ୍ଟୁମ ପ୍ରଭୁ ଯୋଗେଶ୍ୱର ତତ୍ମା ତ୍ୱ ଦର୍ଶୟା ମାନବ୍ୟମ। ଭଗବାନଙ୍କୁ ପ୍ରାର୍ଥନା କଲେ ଭଗବାନ ତାଙ୍କ ରୂପକୁ ଦେଖେଇଲେ। ଅର୍ଜୁନଙ୍କୁ ଭଗବାନଙ୍କ ପାଇଁ ପ୍ରାର୍ଥନା କରିଛନ୍ତି, ଅର୍ଜୁନ ଭଗବାନଙ୍କ ପ୍ରାର୍ଥନା କରିଛନ୍ତି ଆପଣଙ୍କର ଭଗବତ ଦର୍ଶନ ଅଧ୍ୟାୟରେ ବିଭୂତି ଯୋଗ, ବର୍ତ୍ତମାନ ଆମର ଭଗବତ ମନ୍ଦିରରେ ବିଭୂତି ଯୋଗ ଚାଲିଛି, ଏଇ ଅଧ୍ୟାୟ ଚାଲିଛି। ପରେ ଆସିବ ଏକାଦଶ ଅଧ୍ୟାୟରେ ବିଶ୍ୱରୂପ ଦର୍ଶନ ଯୋଗ, ଯୋଉ ବିଭୂତି ସବୁ ବର୍ଣ୍ଣନା କରିଛନ୍ତି ଦର୍ଶନ ଅଧ୍ୟାୟରେ ଏକାଦଶ ଅଧ୍ୟାୟରେ ଅର୍ଜୁନ ଚାହିଁବେ ଆମେ ଟିକେ ସେଇ ରୂପ ଦର୍ଶନ କରିବୁ କିଭଳି ଆପଣ ଯୋଉ ଏଇ ବୌଦ୍ଧ ଜାଗତରେ ଦୃଷ୍ଟିକି ରହିଛନ୍ତି, ବିଭିନ୍ନ ଜାଗାରେ ରହିଛି, ବିଭିନ୍ନ ଆପଣଙ୍କ ବିଭୂତି ରହିଛି ଏବଂ ଏକ ତମାତ୍ମାନ ପରମେଶ୍ୱର ଦର୍ଶନ ଇଚ୍ଛା ଆମେ ରୂପ, ମୁଁ ସେଇ ରୂପକୁ ଦେଖିବା ପାଇଁ ଚାହୁଁଛି। ତ ଭଗବାନ କହୁଛନ୍ତି ନ ତୁମାନ ସତ୍ୟ ସେ ଦର୍ଶନ ମନେ ନେଇବ ସବୁ ଚକ୍ଷୁଷା, ତମେ ମୋର ଏଇ ରୂପକୁ ନିଜ ଚକ୍ଷୁଷାରେ ଦେଖିପାରିବ ନାହିଁ। ଦିବ୍ୟମ ଦଦାମି ଯେ ଚକ୍ଷୁ ପ୍ରଶ୍ନ ଯୋଗମେଶ୍ୱର, ମୁଁ ତାଙ୍କୁ ଦିବ୍ୟ ଚକ୍ଷୁ ପ୍ରଦାନ କରୁଛି, ଯୋଉ ଚକ୍ଷୁ ପ୍ରାପ୍ତ ହେଲେ ତାଙ୍କ ମୋର ରୂପକୁ ଦେଖିପାରିବ। ତେଣୁ ସେ ଦିବ୍ୟ ଚକ୍ଷୁଟା କେମିତି ଜଣେ ପ୍ରାପ୍ତ ହବ, ଆମ ଶିଶୁମନ୍ତ ଗୌରବ ମହାରାଜ କହନ୍ତି ଯେଉଁମାନେ ନାସ୍ତିକ ଅଛି ସେମାନେ କହନ୍ତି ମୋତେ ଦେଖିପାରିବ ଭଗବାନ ଦେଖିପାରିବ, ଭଗବାନ ଦେଖିବା ପାଇଁ ଯୋଉ ରୂପ ଦରକାର। ତେଣୁ ଯୋଉ ଆମର ବୟସ ଟିକେ ଅଧିକା ହେଇଗଲେ ଆମର ହେଇଯାଉଛି କ'ଣ କାଟରାକ୍ଟ ହେଇଯାଉଛି, ଆଖିରେ ପରଳ ପଡ଼ିଯାଉଛି, ଆମେ ଦେଖିପାରୁନି ସେତେବେଳେ। କିନ୍ତୁ ଯଦି ସେ କାଟରାକ୍ଟଟାକୁ ଯଦି ମାନେ ଅସ୍ତ୍ରୋପଚାର କରିକି ଦୂର କରାଯାଇ ଦିଆଯିବ ତାହେଲେ ସେ ପୁଣି ଦେଖିପାରିବେ। ସେଭଳି ଭାବରେ କେମିତି ଆମେ ଏଇ ଚକ୍ଷୁରେ ଭଗବାନ ଦର୍ଶନ କରିପାରିବା ସେଟା ବ୍ରହ୍ମା ତାଙ୍କ ବ୍ରହ୍ମଶରୀରେ କହୁଛନ୍ତି। ପ୍ରେମାନର ଚିନ୍ତଭକ୍ତି ବିଲୋଚନେନ ସନ୍ଥ ସଦୈବ ହୃଦୟେଷୁ ବିଲୋଚୟନ୍ତି ଯମ ଶ୍ୟାମ ସୁନ୍ଦରମ ଚିନ୍ତମ ଗୁଣ ସ୍ୱରୂପମ ଗୋବିନ୍ଦ ମାରି ପୁରୁଷମ ତମଂ ଭଜାମି। ପ୍ରେମାନର ଚିନ୍ତ ପ୍ରେମ ରୂପକ ଅଞ୍ଜନ ଯଦି ଆମେ ଚକ୍ଷୁରେ ଲଗେଇବା, ଆମର ଶିଶୁମନ୍ତ ଗୌରବ ସେମାନେ କହନ୍ତି ଏ ଅଞ୍ଜନ କୋଉଠି ମାର୍କେଟରେ ମିଳିବନି, ଆମେ ଯାଇଥିଲୁ କି ନା ସେ ଆମର ଯାଇଥିଲେ ମାର୍କେଟକୁ ଯାଇଥିଲେ ସେଦିନ ମାର୍କେଟକୁ କୋଉ ମାର୍କେଟରେ ମିଳିବନି, ସେଟା କୋଉଠି ମିଳିବ ନା ସାଧୁ ବୈଦ୍ୟଙ୍କ ପାଖରେ ମିଳିବ। ସାଧୁ ସଙ୍ଗ କଲେ ସଦାନ ପ୍ରସଙ୍ଗାନ ମମ ବୀର୍ଯ୍ୟ ସମ୍ବିରୋ ଭଗବତୀ ରୁତ୍କର୍ଣ୍ଣର ସାୟନ କଥା ତଜ୍ଜୋଷଣାଦାସୁ ଭଗବତ୍ମନି ଶ୍ରଦ୍ଧାରତି ଭକ୍ତିରେଣୁ କମିଶ୍ୱରି। ଭକ୍ତର ସଙ୍ଗ କଲେ ଆମେ ଭକ୍ତି ପ୍ରାପ୍ତ ହେବା, ତେଣୁ ଭକ୍ତଙ୍କ ପାଖରେ ଏଇ ପ୍ରେମ ରୂପକ ଅଞ୍ଜନ ପ୍ରାପ୍ତ ହେବା ଆମେ ପାଇପାରିବା। ଗତିବିଧି ପ୍ରଣିପାତେନ ପରିପ୍ରଶ୍ନେନ ସେବୟା ଉପଲକ୍ଷେନ ଜ୍ଞାନ ଜ୍ଞାନୀନ ତତ୍ଦର୍ଶନ, ଜଣେ ଚତୁର୍ଦ୍ଦଶୀ ଜ୍ଞାନଙ୍କ ପାଖକୁ ଯାଇ ତାଙ୍କୁ ପ୍ରଣିପାତ କରି ତାଙ୍କୁ ପରିପ୍ରଶ୍ନ କରି ତାଙ୍କୁ ସେବା କଲେ ଆମେ ଏଇ ଭକ୍ତି ତତ୍ତ୍ୱକୁ ପ୍ରାପ୍ତ ହେଇପାରିବା ବା ଏଇ ଚକ୍ଷୁ ଆମେ ପ୍ରାପ୍ତ ହେଇପାରିବା, ଯାହାଫଳରେ କି ଆମେ ଭଗବାନଙ୍କୁ ଦର୍ଶନ କରିପାରିବା। ଜଣେ ଜଣେ ଥିଲେ ଭକ୍ତ ଥିଲେ ସୁରଦାସ, ସୁରଦାସ ଯେତେବେଳେ ସେ ଯାଆନ୍ତି କୋଉ ଜାଗା ସେଟା ସୁରଦାସ ଯେତେବେଳେ ଯାଆନ୍ତି ସେ ମନ୍ଦିରକୁ ମନ୍ଦିରକୁ ଯାଆନ୍ତି ସେଠି ଅକ୍ଷୟଙ୍କର ରୂପ ଦର୍ଶନ କରନ୍ତି ଏବଂ ସେ ସାଙ୍ଗେ ସାଙ୍ଗେ ଗୋଟେ ଗୋଟେ କବିତା ରଚନା କରିକି ଭଗବାନଙ୍କର ଯେଉଁ ରୂପ ରହିଛି ସେ ରୂପରେ ସେ ଗୋଟେ କବିତାର ସଙ୍ଗୀତ ଦାନ କରନ୍ତି, ଯେମିତି ଆମେ ଶୁଣିଲେ ଭକ୍ତିଗୁଣ ଠାକୁରଙ୍କର ଯେଉଁ ସଙ୍ଗୀତ ରହିଛି ସେଭଳି ଭାବେ ସୁରଦାସ ସବୁଦିନେ ଗୋଟେ ଗୋଟେ ଭଗବାନଙ୍କ ରୂପ ଦର୍ଶନ କରି ଗୋଟେ ଗୋଟେ ସଙ୍ଗୀତ ରଚନା କରିବେ। ତେଣୁ ସେ ପୂଜାରୀ କହିଲେ ଇଏ ତ ଅନ୍ଧ, ଏ ଭଗବାନଙ୍କ ରୂପ ଆମେ ଯାହା ଏମିତି ବସ୍ତ୍ର ନାଲି ବସ୍ତ୍ର ପିନ୍ଧିଲେ ନାଲି ବସ୍ତ୍ର କଥା କହିଲେ, ଝାଳ ବସ୍ତ୍ର ପିନ୍ଧିଲେ ଝାଳ ବସ୍ତ୍ର ପିନ୍ଧୁଛନ୍ତି, କେତେ ସୁନ୍ଦର ଦିଶୁଛନ୍ତି, ଯାହା ପିନ୍ଧିଲେ ସେଇଭଳିଆ କହୁଛନ୍ତି, ସେମାନେ କାହାକୁ ଶୁଣିଦେଇଛନ୍ତି କହୁଛନ୍ତି। ତେଣୁ ଗୋଟେ ଥର ସେ କହିଲେ ଭଗବାନଙ୍କ କୌଣସି ବିବସ୍ତ୍ର କରିଲେ କୌଣସି ବସ୍ତ୍ର ପରିଧାନ କରାଗଲେ, ତେଣୁ ପୁରା ବିବସ୍ତ୍ରରେ ଭଗବାନଙ୍କର ରୂପ ଶୃଙ୍ଗାର କରିଛନ୍ତି। ତେଣୁ ସୁରଦାସ ଯେତେବେଳେ ସଙ୍ଗୀତ ବାହାନ କରୁଛନ୍ତି ସେତେବେଳେ ସେ କହୁଛନ୍ତି ଯେ ଆପଣ ଆଜି ବିନା ବସ୍ତ୍ରରେ କେତେ ସୁନ୍ଦର ଦିଶୁଛନ୍ତି। ତେଣୁ ଯୋଉମାନେ ଭଗବାନଙ୍କ ଭକ୍ତ ଆମ ବିଲମଙ୍ଗଳ ଠାକୁର, ବିଲମଙ୍ଗଳ ଠାକୁର ଯିଏକି ବହୁତ ଉନ୍ନତ ଭକ୍ତ, ସେ ଯେତେବେଳେ ରହିଥିଲେ ତାଙ୍କର ଆମର ରହିଛି ତାଙ୍କର ପିତା ମାତା ସବୁ ରହିଥିଲେ, ତାଙ୍କର ବହୁତ ସ୍ତ୍ରୀ ପ୍ରତି ଆସକ୍ତି ଥିଲା,
ବିପତି ଆସୁଛି, ଏମିତିକି ଜଣେ ବେଶ୍ୟା ପ୍ରତିପତି ସେ ଆସକ୍ତି ହେଇଥିଲେ, ଏମିତିକି ତାଙ୍କ ପିତା ପିତାଙ୍କର ଶ୍ରାଦ୍ଧ ଦିବସରେ ମଧ୍ୟ ସେ ଚିନ୍ତାମଣି ନାମକ ବେଶ୍ୟା ପକେଇ ଯାଇଛନ୍ତି। ବହୁତ ମାନେ ବହୁତ ଅନ୍ଧାର ରାତି, ବହୁତ ବର୍ଷା ହେଉଛି ଏବଂ ନଦୀ ପୁରା ଭରପୁର ହେଇଯାଇଛି ପାଣିରେ ଜଳରେ, ତା ଦେହରେ ସେ ଗୋଟେ ଶବଟା ଭାସି ଆସୁଛି, ସେ ଶବଟାକୁ ସେ ଭାବୁଛନ୍ତି ଗୋଟେ ନୌକା ଭଳି, ସେ ଶବଟା ଧରିକି ସେ ନଦୀ ପାର ହେଇଯାଇଛନ୍ତି। ଏବଂ ଯେତେବେଳେ ଚିନ୍ତାମଣିର ଘରେ ଯାଇ ପହଞ୍ଚନ୍ତି ସେ ବହୁତ ରାତି ହେଇଯାଇଛି, ସେଠି ଚିନ୍ତାମଣି ମଧ୍ୟ ଶୋଇଯାଇଛି, ସେ କବାଟ ଫବାଟ ବନ୍ଦ କରି ବର୍ଷା ରାତି ଚାଲି, ଆମର ଗତକାଲି ବହୁତ ଜୋରରେ ବର୍ଷା ହେଲା, କିଭଳି ଭାବରେ ବହୁତ ଭୀଷଣ ବର୍ଷା ହେଇଛି, ଚିନ୍ତାମଣି ସେ ସବୁ କବାଟ ଫବାଟ ବନ୍ଦ କରି ଶୋଇପଡ଼ୁଛନ୍ତି। ତେଣୁ ଇଏ ଯେତେବେଳେ କବାଟ ନ କରିଛନ୍ତି ବାଡ଼ିଛନ୍ତି ସେତେବେଳେ ସେ ଶୁଣିନାହାନ୍ତି, ତେଣୁ ସେ ଭାବିଲେ ଦେଖିଲେ ଗୋଟେ ଦୌଡ଼ି ଭଳିଆ ରହିଛି, କିନ୍ତୁ ପ୍ରକୃତିରେ ସେଟା ଗୋଟେ ସର୍ପ, ସେ ସର୍ପକୁ ଧରିକି ସେ ଚାଲିଯାଇଛନ୍ତି, ସେ ଘର ଭିତରକୁ ଚାଲିଯାଇଛନ୍ତି, ସେଟା ଭାବୁଛନ୍ତି ଦୌଡ଼ି ବୋଲି, କିନ୍ତୁ ଦେଖିଲା ସେଟା ଗୋଟେ ସର୍ପ। ଏବଂ ଯେତେବେଳେ ଚିନ୍ତାମଣି ବିଷୟରେ ଯାଇ ପହଞ୍ଚନ୍ତି, ଚିନ୍ତାମଣି ସେ ଟିକେ ଆଶ୍ଚର୍ଯ୍ୟ ହେଇଯାଇଛନ୍ତି, କହିଲେ ତମେ ଏଭଳି ପରିସ୍ଥିତିରେ ଏଭଳି ଅସୁବିଧା ସତ୍ତ୍ୱେ ଏଭଳି ପ୍ରତିବନ୍ଧକ ସତ୍ତ୍ୱେ ତମେ ମୋଗକୁ ଆସିପାରିଲ, ଯଦି ଏତିକି ଟିକେ ଅଳ୍ପ କିଛି ଆଶ୍ଚର୍ଯ୍ୟ ଯଦି ଭଗବାନ ପ୍ରତି ରହିଥାନ୍ତା ତାହେଲେ ତମେ ଭଗବାନ ପ୍ରାପ୍ତ ହେଇଯାଇଥାନ୍ତ। ମାନେ ଏଇ କଥାରେ ତାଙ୍କର ବିଲୋମନ ଠାକୁର ପ୍ରକୃତ ଜ୍ଞାନ ଉଦୟ ପ୍ରପାତ ମହାରାଜ କହନ୍ତି, ପ୍ରକୃତ ତାଙ୍କର ଗୁରୁଦେବ ଏଇ ଚିନ୍ତାମଣି ବିଷୟରେ ଜୁହାରେ ରହିକି ତାଙ୍କୁ ସେ ଜ୍ଞାନଟି ଦେଇଛନ୍ତି, ତେଣୁ ତାଙ୍କର ଜ୍ଞାନ ଉଦୟ ହେଇଛି, ତେଣୁ ସେ ସବୁକିଛି ତ୍ୟାଗ କରିକି ପୁଣି ଚାଲିଯାଇଛନ୍ତି, ବିଲୋମଙ୍ଗଳ ଠାକୁର ବୃନ୍ଦାବନ ଚାଲିଯାଇଛନ୍ତି, ବାଟରେ ସେ ପୁଣି ଗୋଟେ ସ୍ତ୍ରୀ ପ୍ରତି ତାଙ୍କର ଆସକ୍ତି ହେଇଛି, ଯାହା ହଉ ସେ ସ୍ତ୍ରୀକୁ ସେ ମାଗିଛନ୍ତି ତାଙ୍କର ଯେଉଁ ମୁଣ୍ଡରେ ଯେଉଁ କଣ୍ଟା ତାଙ୍କର ବେଣୀରେ ଯେଉଁ ବାନ୍ଧନ୍ତି ସେ କଣ୍ଟାକୁ ଆଣି ନିଜ ଆଖିକୁ ଗୋଟେ ଫୁଟେଇ ଦେଇଛନ୍ତି, ଭଗବାନଙ୍କୁ ଦର୍ଶନ କରିବା ପାଇଁ ସେ ତାଙ୍କ ନିଜ ଆଖିକୁ ଫୁଟେଇ ଦେଇଛନ୍ତି, ଏଇଭଳି ଭାବରେ ଚକ୍ଷୁ ତାଙ୍କର କଥା, ତେଣୁ ଭଗବାନ ସ୍ୱୟଂ ସେଠାରେ ଆବିର୍ଭାବ ହେଇଯାଇଛନ୍ତି ଏବଂ ସେ ତାଙ୍କୁ ବୃନ୍ଦାବନକୁ ନେଇଯାଇଛନ୍ତି, ଯିଏକି 500 ବର୍ଷରୁ ଅଧିକ ରହିକି ବୃନ୍ଦାବନ ରହିକି ଭଗବାନ ସେ ସେବା କରିଛନ୍ତି। ତେଣୁ ସେ ଗୋଟେ ରଚନାରେ କରିଛନ୍ତି ଗ୍ରନ୍ଥ ଯାହାକି ଗୋବିନ୍ଦ ଦାମୋଦର ମା, ସେଥିରେ ସେ କହୁଛନ୍ତି ଯେ ଶ୍ରୀକୃଷ୍ଣ ଗୋବିନ୍ଦ ହରେ ମୁରାରେ ହେ ନାଥ ନାରାୟଣ ବାସୁଦେବ, ଶ୍ରୀକୃଷ୍ଣ ଗୋବିନ୍ଦ କୃଷ୍ଣ ଗୋବିନ୍ଦ ହରି ହେ ନାଥ ନାରାୟଣ ବାସୁଦେବ, କୃଷ୍ଣ ଗୋବିନ୍ଦ ଗୋବିନ୍ଦ କୃଷ୍ଣ ଗୋପାଳ ଗୋବର ଧନ ମାସ ବିଷ୍ମ, କୃଷ୍ଣ କୃଷ ଗୋପାଳ ଗୋବର ଧନ ମାସ ବିଷ୍ମ, ଅମୃତ ମିହେତ ଦେବ ଗୋବିନ୍ଦ ନାମର ମାଧରେ ତୁ ଗିରେ ଗୋବିନ୍ଦ
ಅರವಿಂದ ನಟದಾರವಿಂದ ಮುಖಾರವಿಂದ ನಿಮಗೆ ಸಂತಂ ಕರಾರವಿಂದ ಅರವಿಂದ ಮುಖಾರವಿಂದ ಗೋವಿಂದಾಮೋದರ ಮಾಧವೇತು ಗೋವಿಂದ ದಾಮೋದರ ಮಾಧವೇತು ಗೋವಿಂದ ದಾಮೋದರ ಮಾಧವೇತು ಗೋವಿಂದ ದಾಮೋದರ ಮಾಧವೇತು ಗೋವಿಂದ ಗೋವಿಂದಾಮೋದರ ಮಾಧವೇತು ಗೋವಿಂದಾಮೋದರ ಮಾಧವೇತು ಗೋವಿಂದ ಭಗಸುಂದರಾಣಿ ನಾಮಾನಿ ಕೃಷ್ಣಾಶ್ಚಾಮೋಹರಾಣಿ ಗುಹೇತೈವ ಭಗಸುಂದರಾಣಿ ನಾಮಾನಿ ಕೃಷ್ಣಾಶ್ಚ ಮನೋಹರಾಣಿ ಸಮಸ್ತ ಭಕ್ತಾರ್ಥಿ ವಿನಾಶನಾನಿ ಗೋವಿಂದ ದಾಮೋದರ ಮಾಧವೇತು ಸಮಸ್ತ ಭಕ್ತಾರ್ಥಿ ವಿನಾಶನಾನಿ ತಾನೇ ಮಜಾತೇ ಮಮ ದೇಹಿ ಧೀರೆ ಕೃತಂತೆ ತಾನೇ ಬಜಾತೆ ಮಮ ದೇಹಿ ದೇಹೆ ಸಮಾಗತೆ ಜನಗಾರೃತಂತೆ ಗೋವಿಂದ ದಾಮೋದರ ಮಾಧವೇತು ಗೋವಿಂದ ಗೋವಿಂದ ದಾಮೋದರ ಮಾಧವೇತು ಗೋವಿಂದ ದಾಮೋದರ ಮಾಧವೇತು ಗೋವಿಂದ
ଏଇଭଳି ଭାବରେ ବିଲମଙ୍ଗ ଠାକୁର ଗୋବିନ୍ଦ ମାଧବ
ସ୍ତୋତ୍ରରେ ଏଠି ଗାନ କରିଛନ୍ତି ଆପଣମାନେ ଶୁଣିଥିବେ ଯେତେବେଳେ ଆମର ପ୍ରତିପଲ ନାରାୟଣ ସିଂ ମହାରାଜ ଯେତେବେଳେ ଏଇ ମଥୁରା ବିଜୟ ପ୍ରସଙ୍ଗ ପାଇଥିଲେ ସେଥିପାଇଁ ଗୋପୀମାନେ ମଧ୍ୟ ସେଇ ଗୀତ ଗାନ କରିଛନ୍ତି ସେ ଭଗବାନ ଚାଲି ଯାଉଛନ୍ତି ମଥୁରା ବୃନ୍ଦାବନରୁ ଚାଲି ଯାଉଛନ୍ତି ମଥୁରାକୁ ସେ ସମୟରେ କୁହାଯାଉଛି ଯେ ଗୋପୀମାନେ ବିସୃଜ୍ୟ ଲଜ୍ଜା ଲଜ୍ଜା ତାହା କରିକି ସେ ରୁରୋଦନ ସୁସ୍ମରଣ ସେ ବହୁତ ଉଚ୍ଚ ସ୍ତରରେ ଭଗବାନଙ୍କର ମାନେ ରୋଦନ କରୁଛନ୍ତି କିଭଳି ଭାବରେ ନା ଏ ଗୋବିନ୍ଦ ଦାମୋଦର ମାଧବ ଏଇ ଶବ୍ଦଟି ମଧ୍ୟ ବର୍ଣ୍ଣନା କରାଯାଇଛି ସେଠି ଭାଗବତ ବର୍ଣ୍ଣନା କରାଯାଇଛି ତେଣୁ ଆମର ଯେଉଁମାନେ ଭଗବାନଙ୍କ ଭକ୍ତ ସେମାନେ ଚକ୍ଷୁ ନଥିଲେ ମଧ୍ୟ ଯେମିତି ଆମେ ଦେଖିଲେ ବିଲମ୍ବ ଠାକୁର ତାଙ୍କର ନିଜ ଚକ୍ଷୁକୁ ସେ ନଷ୍ଟ କରିଦେଇଛନ୍ତି କିନ୍ତୁ ସେ ଭଗବାନଙ୍କୁ ସବୁବେଳେ ଦର୍ଶନ କରୁଥିଲେ ଏବଂ ଏଇ ସୁନ୍ଦର ଭାବରେ ଏସବୁ ସବୁ ଲୋକ ରହିଛନ୍ତି ତେଣୁ ଭଗବାନଙ୍କର ଏଇ ଯେଉଁ ରୂପ ଇଏ ହେଉଛି ଏ ପ୍ରାକୃତ ରୂପ ନୁହଁ ଇଏ ହେଉଛି ଅପ୍ରାକୃତ ରୂପ ପ୍ରାକୃତ ଜଗତ ଉର୍ଦ୍ଧ୍ୱରେ ସେ ରୂପଟି ରହିଛି ତେଣୁ ଜଣେ ଯଦି ସେଇ ଅପ୍ରାକୃତ ସ୍ତରକୁ ନ ଆସିବେ ତାହେଲେ ସେ ପ୍ରାକୃତ ସ୍ତରରେ ରହିକରି ଭଗବାନଙ୍କର ଅପ୍ରାକୃତ ବିଷୟରେ ସେ ଜାଣିପାରିବେ ନାହିଁ ଏଇ ପ୍ରାକୃତ ସ୍ତରରୁ କେମିତି ଆମେ ଉର୍ଦ୍ଧ୍ୱକୁ ଯିବା ଭକ୍ତି ସଂଘ ସିନ୍ଧୁରେ ରୂପଗୋସ୍ୱାମୀ କହୁଛନ୍ତି ତାହା ଯେ ଆଗ ଶ୍ରଦ୍ଧା ତଥା ସାଧୁ ସଂଘ ତଥା ଭଜନ କ୍ରିୟା ତଥା ଅନସ୍ତ ନିବୃତ୍ତି ତଥା ନିଷ୍ଠା ରୁଚି ଆସକ୍ତି ଭାବ ଏସବୁ ବିଭିନ୍ନ ସ୍ତର ସବୁ ଆମେ ଆପଣମାନେ ଯେଉଁମାନେ ଆସିଛନ୍ତି ଏଟାକୁ କିଛି କିଛି ଶ୍ରଦ୍ଧା ରହିଛି ଯେଉଁଥିପାଇଁ ସେ ଇଏ ହେଉଛି ଶ୍ରଦ୍ଧା ହେଉଛି ଆଦୌ ବା ପ୍ରଥମ ହେଉଛି ଶ୍ରଦ୍ଧା ଶ୍ରଦ୍ଧା ସମସ୍ତଙ୍କର ରହିଛି ଭଗବତ ଗୀତା ସତ୍ୟ ଶ୍ରଦ୍ଧାରେ ସତ୍ୟ ଶ୍ରଦ୍ଧାରେ ଭଗବାନ ମୋତେ କହିଛନ୍ତି
যে ত্রিবিধা ভবতি শ্রদ্ধা দেহী নাম সার স্বভাব যা সাত্বিকী রাজস্থৈব তামসী চিত্রাং শুণ। সমস্ত শ্রদ্ধা আছে কিন্তু কাহার শ্রদ্ধা কৌতূহলী রয়েছে। ভগবানঙ্কর বর্তমান শ্রদ্ধা রয়েছে, সেমানে যাইকি সিনেমা হল সিনেমা দেখছন্তি। কোমান ভগবানঙ্কর কথা প্রতি শ্রদ্ধা রয়েছে, ভগবানঙ্কর ভক্তমান প্রতি শ্রদ্ধা রয়েছে, সেমানে সাধুসঙ্গ করছেন। তেমন এই শ্রদ্ধা মানে এই যে আমার রয়েছে মন, সেটা খলস বন্ধায় মুক্ত চাষ মন মতন গুণেশু সপ্ত বন্ধায় রতন বা কোশী মুক্ত। আমার এই মন দ্বারা বা আমার যে শ্রদ্ধা কিছু রয়েছে, এই মনের সে শ্রদ্ধা কি রয়েছে, এই শ্রদ্ধা বা এই মন দ্বারা আমি চাইলে মুক্তি হওয়া যাইপার, চাইলে বন্দী হওয়াকে যাইপার, বন্দী হওয়া বা নর্কু যাইপার। কপিলদেব তাঁর মাতা দেবতী বলছেন চেত খলস বন্ধায়, এই যে মন বা আমার হৃদয় রয়েছে বা শ্রদ্ধা রয়েছে এ আমাকে বন্ধন করব, পুনি মুক্ত মন মতন মুক্তি করিদেব। গুণেশু সপ্ত বন্ধায়, এই যে যদি আমি ত্রিগুণ ভিতরে আমি রহবা সে আমাকে বন্দী করে রাখবে, কিন্তু রতন বা কলসী মুক্ত যদি আমি ভগবান প্রতি আমার রতি যাত করাইবা বা ভগবান ভক্ত প্রতি রতি যাত করাইবা তাহলে মুক্ত হয়ে আমি মুক্তি মার্গ নিয়ে। তেমন এই যে শ্রদ্ধা রয়েছে আদৌ শ্রদ্ধা তথা সাধু সঙ্গ, যেই শ্রদ্ধা দ্বারা জন সাধু সঙ্গ করছো, সাধু সঙ্গ কলে কম হব না ভজন ক্রিয়া। হরে কৃষ্ণ হরে কৃষ্ণ 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 হরে হরে, হরে রাম ভজন কলে কম হব। এই যে শিক্ষাশ্রম মানে বর্ণনা করা হয়েছে আর সপ্তটি ফল রয়েছে, চেতো দর্পণ মার্জনম এটার সাতটি ফল রয়েছে, কিন্তু আমি সেটাকে বিশেষ আলোচনা করিবানি। কিন্তু মুখ্য কথা হচ্ছে আমার যে অনর্থ রয়েছে ভজন কলা কম হব না, আমার যে অনর্থ রয়েছে যেহেতু আমি ভগবানকে দেখিপারি বা জানিপার, কাহিঁকি দেখিপারি ভগবানের রূপ না আমার এই অনর্থ থাকা আছে। তেমন এই অনর্থ যে রয়েছে বিভিন্ন প্রকার অনর্থ সব রয়েছে, আমার অনুরোধ কৃপা চল সে আমাকে জানাইবে কিন্তু অনর্থ সব রয়েছে। তেমন আমি প্রার্থনা করি যদি হচ্ছে পরশ্লোকে পরে অনর্থ বিষয়ে কে বহুত ইম্পর্টাণ্ট সব রয়েছে অনর্থ। মুখ্য অনর্থ হচ্ছে চারোটি, অসৎ তৃষ্ণা হৃদয় দৌর্বল্য আর তারপরে অপরাধ সব রয়েছে এবং তত্ত্বভ্রম, এই চারোটি হচ্ছে মুখ্য অনর্থ। অসৎ তৃষ্ণা হচ্ছে এই ভৌতিক জগৎপ্রতি যে তৃষ্ণা রয়েছে নিবৃত তার সেই রূপ দিয়ে মানা, যেমানে এই তৃষ্ণার মূর্ধ হয়ে যাই উর্ধ্ব পড়ে যাই সেখানে ভগবানের গুণগান করছেন। অসৎ তৃষ্ণা হৃদয় দৌর্বল্য ভগবানকে আমি যে সেবা করছি ভগবানকে বর্তমানে সেবা চালছি, ভগবানকে সেবা রয়েছে তাহলে প্রায় চৌষট্টি প্রকার চৌষট্টি বাষট্টি ভাবে অপরাধ সব রয়েছে। এবং এই অপরাধরু জন যদি প্রতি মানে ভগবদ গীতার গোটিয়ে অধ্যায় পাঠ করবে তাহলে অপরাধ মুক্ত হয়ে যাবে, ভগবদ গীতার গোটি অধ্যায় পাঠ করবে। ই হচ্ছে গোটে মানে অনর্থ। এবং আর গোটিয়ে অনর্থ হচ্ছে তত্ত্বভ্রমণ, তত্ত্বভ্রমণটা হচ্ছে বহুত গুরুত্বপূর্ণ। তত্ত্বভ্রমণে কিভাবে আমি ভগবান দর্শন করিপারে বা জানিপারে জ্ঞানী না তত্ত্বদর্শী না বলে তত্ত্বদর্শী যেমানে যেমানে তত্ত্বভ্রমণ উর্ধ্ব গলে তত্ত্বভ্রমণ দূর হয়ে সেমানে ভগবান ভগবদ্গীতা কোথাও জন্ম কর্ম চলে দিব্যম এবং তত্ত্বতা তত্ত্বা দেহ পুনর্জন্ম নয় মহামিশন খালি জন যদি ভগবানঙ্ক জন্ম কর্ম এসব তত্ত্বরে জাণবে তাহলে যদি সে সর্বত্যাগ করবে সেখানে আর এই বৌদ্ধকে আসিয়া পড়বে না। তেমন জনে ভজন ক্রিয়া কলা মানে তার এই অনর্থ নিবৃত্তি হবে, অনর্থ নিবৃত্তি হলে আস্তে আস্তে সে ভক্তি মার্গের অগ্রগতি করবে, নিষ্ঠা আসিব ভগবান প্রতি নিষ্ঠা আসিব। দ্বিতীয় সপন হচ্ছে রুচি আসিব, ভগবান কথা শুনবার আগ্রহ আছে। শুধু সে কৌশল ভাগবত প্রথম সঙ্গে তৃতীয় অধ্যায়ে দ্বিতীয় অধ্যায় প্রথমে সে কৌশল চলে দেয় যে ধর্ম সনিষ্ঠ পুরুষান বিশ্বক্ষেন কথা আসিল নোৎপাদিন সময় ওই কেবল আমি যেতে ধর্ম কলে ভগবান কথা শুনলে বেড়ে আমি নিদ হচ্ছে না বুঝতে আমি প্রকৃতরে ধর্মরে অগ্রসর হয়ে পারে। প্রথমে সুদর্শন সে কথা কৌশল আমি ধর্মের ক্ষেত্রে অগ্রগতি কলে এই ভগবান কথা প্রতি যে রুচি আসলা যেমনি আমার
ଗୋସାଇମାନେ ବର୍ଣ୍ଣନା କରିଛନ୍ତି, କିନ୍ତୁ ଜଣେ ଜଣ୍ଡିସ ରୋଗୀ, ଜଣ୍ଡିସ ରୋଗୀ ତାକୁ ଆଖୁ ରସ ଦେଲେ ତାକୁ ପିତା ଲାଗିବ, କିନ୍ତୁ ଆୟୁର୍ବେଦିକ ଶାସ୍ତ୍ର ଅନୁସାରେ ସେଇଟା ତାର ଔଷଧ, ସେଇ ଆଖୁ ରସ ଯଦି ସେ ପାନ କରି ଚାଲିବ ତାହେଲେ ସେ ଗୋଟେ ସମୟ ଆସିବ ଯେତେବେଳେ ସେ ଆଖୁ ରସର ବିଷ୍ଟତା ସେ ପ୍ରାପ୍ତ ହେଇପାରିବ। ତ ସେଇଭଳି ଭାବରେ ଭଗବାନ କଥା ରୁଚୁ ନ ରୁଚୁ ଖା ପିତା, ବୁଝୁ ନ ବୁଝୁ ପଢ଼ ପିତା, ନ ବୁଝିଲେ ମଧ୍ୟ ଆମେ ଗୀତା ପଢ଼ିବାକୁ ପଡ଼ିବ, ଇଚ୍ଛା ନଥିଲେ ମଧ୍ୟ ଆମକୁ ପିତା ଖାଇବାକୁ ପଡ଼ିବ। ତେଣୁ ଭଗବାନ କଥା ଇଚ୍ଛା ମାନେ ନ ରୁଚିଲେ ମଧ୍ୟ ଆମେ ଯଦି ଜବରଦସ୍ତି ଆମେ ମନକୁ ସଂଯୋଗ କରେଇକି ଭଗବାନ କଥା ଶ୍ରବଣ କରିବା ତାହେଲେ କଣ ହବ ନା ଆସ୍ତେ ଆସ୍ତେ ଗୋଟେ ସମୟ ଆସିବ ଯେତେ ଭଗବାନ କଥା ବହୁତ ଆନନ୍ଦ ଲାଗିବ, ଏବଂ ଯୋଉ ଆନନ୍ଦ ପ୍ରାପ୍ତ ହେବେ ସେ ଆମର ସ୍ୱର୍ଣ୍ଣକାଦ୍ରୀ ଶ୍ରୀ କହୁଛନ୍ତି ଯେ ବୟମ ତୁମ ମିତ୍ରତା ଆମ ଉତ୍ତମ ଶୋକ ବିକ୍ରମେ ଯତ୍ ଶୁଣନ୍ତା ଆମର ସେ ଜ୍ଞାନ ସ୍ୱାଦୁ ସ୍ୱାଦୁ କରିଥିଲେ। ଆଉ ଗୋଟେ ଜାଗାରେ କହୁଛନ୍ତି ଯେ ତଦ୍ରାମ ତୃତୀୟ ନାନା ପ୍ରସାଦ ପ୍ରତିକୋଚି, ଭଗବାନ କଥା ଯୋଉ ଆନନ୍ଦ ସେମାନେ ପ୍ରାପ୍ତ ହଉଛନ୍ତି ସେମାନେ ଆହୁରି ଅଧିକରୁ ଅଧିକ ଶୁଣିବା ପାଇଁ ଚାହୁଁଛନ୍ତି। ଯେତେବେଳେ ପରୀକ୍ଷିତ ମହାରାଜ ପ୍ରଶ୍ନ ପଚାରୁଛନ୍ତି ସୁଖଦେବ ଗୋସ୍ୱାମୀଙ୍କୁ, ବିଭିନ୍ନ ସମୟରେ ସେ ସବୁ ବିଭିନ୍ନ ପ୍ରଶ୍ନ ପଚାରୁଛନ୍ତି, ସାତ ଦିନ ହେଲା ହିଁ ନ ଖାଇ ନ ପିଇକି ରହିକିରି ସେ କଥା ଶୁଣୁଛନ୍ତି ଭଗବାନ କଥା, କେତେ ଆଗ୍ରହ ହେଇଥିବ ଅନୁମାନ କରିପାରିବା। ତେଣୁ ଭଗବାନଙ୍କର ଯେତେବେଳେ ଦଶମ ସ୍କନ୍ଧ ଲୀଳା ବର୍ଣ୍ଣନା କରାଯାଉ ସୁଖଦେବ ଗୋସ୍ୱାମୀ କହୁଛନ୍ତି ସେତେବେଳେ ତିନି ଚାରି ଦିନ ପଳେଇଗଲାଣି, ବିନା ଖାଇବା ବିନା ଚାରି ଦିନ ପଳେଇଗଲାଣି, ସବୁ ଛୁଟିରେ ଚାରି ଦିନ ପଳେଇଗଲେ ବିନା ଖାଇବା ବିନା ଶୋଇବା ବିନା ପିଇବା କହୁଥିଲି। ତେଣୁ ସୁଖଦେବ ଗୋସ୍ୱାମୀ କହୁଛନ୍ତି ତମେ କିଛି ଖାଦ୍ୟ ଗ୍ରହଣ କର, କିଛି ରେଷ୍ଟ ନିଅ, ତାପରେ କଥା କହିବେ ନା 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 ଆପଣଙ୍କର ମୁଖ ପଦରୁ ଯୋଉ ଭଗବାନ କଥା ଆସୁଛି ଏଇଟାକୁ ମୁଁ ସେବନ କରି ମୋର ସମସ୍ତ କିଛି କ୍ଷୁଦା କୃଷ୍ଣକୁ ଦୂର ହେଇଯାଏ। ତେଣୁ ସେ ପଚାରୁଛନ୍ତି ଭଗବାନଙ୍କ ଲୀଳା ସବୁ ବର୍ଣ୍ଣନା କରାଯାଉଛି ଯେ ବକ୍ତା ଯେ ସେ ଚାହିଁବେ କେମିତି ମାନେ କଥାକୁ ସଂକ୍ଷେପ ସାରିବେ, ଯଦି ଶ୍ରୋତା ଆଗ୍ରହ ନାହିଁ ବକ୍ତା ଏଠି କହିବେ। ତେଣୁ ସୁଖଦେବ ଗୋସ୍ୱାମୀ ଭଗବାନ ଗୋଟେ ବହୁତ ବଡ଼ ଲୀଳା ହେଇଛି, ସେଟା ହଉଛି ଅଘାସୁର ବଧ। ଅଘାସୁର ବଧଟା ଭଗବାନ ତାଙ୍କର ଯେତେବେଳେ ଶୈଶବ ମାନେ କୁମାର ବୟସରେ ସେ ଲୀଳାଟି କରିଥିଲେ, କିନ୍ତୁ ତାଙ୍କର ସବୁ ସାଙ୍ଗମାନେ ବାଳକମାନେ ଯେତେବେଳେ ବୃନ୍ଦାବନରେ ସେଟା କହୁଛନ୍ତି ସେ ପୌଗଣ୍ଡ ବୟସରେ କହିଛନ୍ତି, କୁମାର ବୟସ ହଉଛି ପାଞ୍ଚ ବର୍ଷ, ପୌଗଣ୍ଡ ହଉଛି ଛଅରୁ ଆରମ୍ଭ ହଉଛି ପୌଗଣ୍ଡ ବର୍ଷ। ତେଣୁ ଏ କଥା ଯେତେବେଳେ କହିଲେ ଅଘାସୁର ବଧଟି ଏଇ ଭଳିଆରେ ହେଇଥିଲା, ଅଘାସୁର ବଧ କରିଦେଲେ ଏବଂ ତାଙ୍କର ସାଙ୍ଗ ବାଳକମାନେ ଯଦିଓ ଏଇଟା କୁମାର ବୟସ ହେଇଥିଲା କିନ୍ତୁ ପୌଗଣ୍ଡ ବୟସରେ କହିଲେ। ତେଣୁ ପରୀକ୍ଷା ଭାଇ ପଚାରିଲେ କାହିଁକି ଏଇଟା ହେଲା, କୁମାର ବୟସ ତ ହେଇଥିଲା ପୌଗଣ୍ଡ ବୟସରେ କାହିଁକି ହେଲା? ସୁଖଦେବ ସବୁ କହୁଛନ୍ତି ଯେ ତମର ଏତେ ଭଗବାନଙ୍କ ସେମିତି ଲୋଭ ଯେମିତି ସ୍ତ୍ରୀନା ବିଟକୁ ଦରକାର, ଯେମିତି ବିଟ ସ୍ତ୍ରୀ ପ୍ରତି ବିଟ ପୁରୁଷ ଯେମିତି ସ୍ତ୍ରୀ ପ୍ରତି ବା ଅନ୍ୟ ସ୍ତ୍ରୀ ପ୍ରତି ଆକର୍ଷିତ ହେଇଥାଏ ସେଇଭଳି ଭାବରେ ତମର ଏଇ ଭଗବାନ କଥା ପ୍ରତି ଆଗ୍ରହ ହେଉଛି। ତେଣୁ ଭଗବାନ କଥା ଯେଉଁମାନେ ଅଗ୍ରସର ହେବେ ପଦରେ ଅଗ୍ରସର ହେବେ ତାଙ୍କ ଭଗବାନ କଥା ଯଦି ଏ ରୁଚି ଆସିବ, ତେଣୁ ନିଷ୍ଠା ରୁଚି ତାପରେ ଆସକ୍ତି ଆସିବ, ଆସକ୍ତି ଆସିଲେ ଆମକୁ ବାଡ଼େଇଲେ ମଧ୍ୟ ଆମେ ଭଗବାନ ଛାଡ଼ିପାରିବା। ଯେଉଁଟା ଆମର କହିଯାଇଛି ଯେମିତି ଜଣେ ନିଶା ସେବନ କରୁଛି ଆସକ୍ତି ରହିଛି, କାରଣ ସେ ନ ଚାହିଁଲେ ମଧ୍ୟ ସେ ଜବରଦସ୍ତି ସେଟାକୁ ଟାଣୁଛି। ଭଗବତରେ ଭଗବାନ ଅର୍ଜୁନ ପଚାରିଛନ୍ତି ସେ କଥା ଭୌତିକ ଜିନିଷ ପ୍ରତି ଆସକ୍ତି ଅଛି, ବିଷୟ ଯେ ପ୍ରୀତି ହେବେ ଆଛେ ଆମର ସେଇ ମତ ପ୍ରୀତି ହଉ ଜରଣୀ ତମା ପ୍ରଭୁ ଯୋଉ ଗାନ କଲେ ସେଟା ଆମର ସେଭଳି ଭାବରେ ଆମେ ଭଗବାନ ପ୍ରାର୍ଥନା କଲେ ଏଇ ଯୋଉ ଆମର ଭାଗବତ ନାମ ଆମର ପୁରାଣରେ ମନା କରାଯାଇଛି ଯେ ଯଥା ମାନେ କ'ଣ ଯୁବତୀ ନାମ ଯଥା ଜୁଣି ଜୁନାମ ଯୁବତ ଯଥା ତଦ୍ଭତ ମୋର ଯଦି ଗୋଟେ ସାଧାରଣ ସ୍ତ୍ରୀ ଲୋକର ପୁରୁଷ ଲୋକ ପ୍ରତି ଯେତେ ଆସକ୍ତି ରହିଥାଏ ବା ଗୋଟେ ପୁରୁଷ ଲୋକର ଯେଉଁ ସ୍ତ୍ରୀ ଲୋକ ପ୍ରତି ଆସକ୍ତି ରହିଥାଏ ହେ ଭଗବାନ ମୋର ସେଇଭଳି ଆପଣଙ୍କ ପ୍ରତି ରଖିବ ବା ଆସକ୍ତି ରହିବ। ତେଣୁ ଏଇଭଳି ଭାବରେ ଆମେ ଯେତେବେଳେ ଉନ୍ନତି ଲାଭ କରିବା ସେତେବେଳେ ଆସକ୍ତି ସ୍ତରକୁ ଆସିବ ଏବଂ ଆସକ୍ତି ସ୍ତର ଉର୍ଦ୍ଧ ହେଉଛି ଭାବସ୍ତର। ଭାବସ୍ତର କ'ଣ ନା ଏ ଯୋଉ ଆମେ କଥା ହେଉଛି ଭାବରେ ସବୁ କଥା ଚାଲିଛି ସେଭଳି ଭାବରେ ଭକ୍ତ ଏବଂ ଭଗବାନଙ୍କର ଭାବର ଆଦାନ ପ୍ରଦାନ ହେଉଛି। ଶ୍ରୀଶ୍ରୀମଦ ଗୌରବନ୍ଦ ସେ ମହାରାଜ ଭଗବାନଙ୍କ ବିଷୟ ଯେ ତାଙ୍କର ଭାବର ଆଦାନ ପ୍ରଦାନ ହେଉଛି, ଯେଉଁମାନେ ଉନ୍ନତ ଭକ୍ତ ସେମାନେ ଭଗବାନଙ୍କ ସହିତ ଦର୍ଶନ କରନ୍ତି। ଆମେ ଯଦି ଅନ୍ୟ ଜଣ ଜଣେ ଅନ୍ୟ ଜଣଙ୍କୁ ଦେଖୁଛେ ସେଭଳି ଭାବରେ ଯେଉଁମାନେ ଭାବସ୍ତରକୁ ଆସିଲେ ସେମାନେ ଭକ୍ତ ଏବଂ ଭଗବାନ ତାଙ୍କର ପରସ୍ପର କଥାର ଆଦାନ ପ୍ରେମମୟ ବିନିମୟ ଚାଲିଥାଏ। ତେଣୁ ଏହି ସ୍ତରକୁ ଗଲେ ଜଣେ ଭଗବାନଙ୍କର ଦର୍ଶନ କରିପାରିବେ। ତେଣୁ ଏ କଥା ବ୍ରହ୍ମା ତାଙ୍କ ସ୍ତୁତିରେ କହୁଛନ୍ତି ଯେ ଆପଣଙ୍କର ପରାବରେ ଯଥା ରୂପେ ଆପଣଙ୍କର କୌଣସି ଭାବେ ରୂପ ସବୁ ରହିଛି ଯେ ଭୌତିକ ଜଗତରେ ଆପଣଙ୍କର କି ରୂପ ରହିଛି ଚି ଜଗତରେ ଆପଣଙ୍କ କି ରୂପ ରହିଛି ଏବଂ ଜାଣିଆ କିନ୍ତୁ ଅରୂପମ ଆପଣ ଯଦିଓ ଅରୂପ ଆପଣଙ୍କର କୌଣସି ରୂପ ନାହିଁ ବା ବିଶେଷ ଭାବରେ ଆପଣଙ୍କର ପ୍ରାକୃତ ରୂପ ନାହିଁ ତେଣୁ ସେଇ ଅପ୍ରାକୃତ ରୂପ ଆମେ ଦେଖିବା ପାଇଁ ଚାହୁଁଛୁ। ଭଗବାନ ତାଙ୍କର ନିଜ ରୂପକୁ ତାଙ୍କୁ ଦେଖେଇଛନ୍ତି ଏବଂ ଦେଖେଇକିରି ଖାଲି ରୂପ ଦେଖି ଚିନ୍ତା ନୁହଁ ଆ ପରେ ମଧ୍ୟ ବର୍ଣ୍ଣନା କରାଯିବ। ବ୍ରହ୍ମା ବିଭିନ୍ନ ପ୍ରଶ୍ନ ପଚାରିବେ ମୁଖ୍ୟ ଚାରୋଟି ପ୍ରଶ୍ନ ଅଛି ଚାରୋଟି ପ୍ରଶ୍ନ ପଚାରିବେ ଏବଂ ତାପରେ ଭଗବାନ ବ୍ରହ୍ମାଙ୍କୁ ଏ ଜ୍ଞାନ ପ୍ରଦାନ କରିବେ ଏହାକୁ ଚତୁଶ୍ରୀ ଭାଗବତ ବୋଲି କୁହାଯାଉଛି। ତେଣୁ ଭଗବାନଙ୍କର ଏଇ ଯେଉଁ ରୂପ ଏଇ ବିଶେଷ ଭାବରେ ଆମେ ଯେଉଁ କହିଥିଲେ ନାଥ ଶବ୍ଦରେ ଆମେ କହିଥିଲେ ସେଇ ଜଗନ୍ନାଥରେ ଆମେ ଗୋଟିଏ ବନ୍ଦନା କରି ତାଙ୍କର ସଙ୍ଗୀତ କରବୋ କଦାଚିତ କାଳିନ୍ଦି ତଟ ବିପିନ ସଙ୍ଗୀତ କରବୋ ମୁଦାଭିରି ନାରୀ ମରଣ କମଳ ସ୍ୱାଦ ମଧୁପୋ ମୁଦାଭିରି ନାରୀ ମରଣ କମଳ ସ୍ୱାଦ ମଧୁପୋ ରମା ଶମ୍ଭୁ ବ୍ରହ୍ମା ମରପତି ଗଣେଶାଚିତ ପଦୋ ରମା ଶମ୍ଭୁ ବ୍ରହ୍ମା ମରପତି ଜଗନ୍ନାଥ ସ୍ୱାମୀ ନାରାୟଣ ପ୍ରତଗାମୀ ଭବତୁ ମେ ଜଗନ୍ନାଥ ସ୍ୱାମୀ ନାରାୟଣ ପ୍ରତଗାମୀ ଭବତୁ ମେ ଭୁଜେ ସବେଣୁ ଶିରସି ଶିଖିବି ସଙ୍କଟିତ ନୁକୁଳ ନେତ୍ରାନ୍ତେ ସହସ୍ର କଟାକ୍ଷଂ ବିଦଧତେ ସଦା ଶ୍ରୀମା ବୃନ୍ଦାବନ ବସତି ଲୀଳା ପରିଚୟ ଜଗନ୍ନାଥ ସ୍ୱାମୀ ନାରାୟଣ ପ୍ରତଗାମୀ ଭବତୁ ମେ ଜଗନ୍ନାଥ ସ୍ୱାମୀ ମହାବୋଧେ ଶିରେ କନକ ଋଷିରେ ନିରସିକରେ ରସନ୍ ପ୍ରାସାଦାନ୍ତ ସହଜ ବଳଭାବେନ ଭଳିନ ସୁଭଦ୍ରମଦନ୍ତ ସକଳ ସୁର ସେବା ବସର ଦୋ ଜଗନ୍ନାଥ ସ୍ୱାମୀ ନୟନ ପ୍ରଗାମୀ ତୁମେ ଜଗନ୍ନାଥ ସଦାଶ୍ରେଣୀ ରୁଚିର ରମା ବାଣୀ ରାମ ସୁର କମଳ କଣ୍ଠେ ରୁହ ମୁଖ ସୁରେନ୍ଦ୍ର ରାଜ ଶ୍ରୁତିଗଣ ଶିଖା ଗୀତ ଚରିତ ଜଗନ୍ନାଥ ସ୍ୱାମୀ ଜଗନ୍ନାଥ ସ୍ୱାମୀ ରଥାରୂଢ଼ ବାସନ ପତି ମିଳି ସବୁ ଦେବ ପଟଳେଇ ପ୍ରାଦୁର୍ଭାବଂ ପ୍ରତିପଦମ ପାଦନ ସଦୟ ଦୟା ସିନ୍ଧୁ ବନ୍ଧୁ ସକଳ ଜଗତା ସିନ୍ଧୁ ସୁଦୟ ଜଗନ୍ନାଥ ସ୍ୱାମୀ ଜଗନ୍ନାଥ ସ୍ୱାମୀ ପରମ୍ ବ୍ରହ୍ମା ପୀଡ କୁବଳ ଦଳ ଫୁଲ ନୟନ ନିବାସୀ ନିରାଜ ନିତ ଚରଣନ୍ତ ଶିରସି ରସାନନ୍ଦ ରାଧା ସରସ ବପୁରା ଲିଙ୍ଗନ ସୁଖ
राजम न सकनकम्यानेतविवरम् न जाते हम रम्या सकलजन काम्यं वरवधुम् सदा काले काले प्रमथपतिना नीतचरितो संसारं दुतचरम सारं सुरपते हरतं पापानं वितसुम परं जाधवपते अहो दीनानाथे नैक शरणो नित्यमिदं जगन्नाथ स्वामी नयन पादानि
জগন্নাথ অষ্টকম আর সময় হয়েছি আমার নারায়ণ বাবু আমাকে নির্দেশ দেবেন আমার কথা বিশ্রাম দেবা জগন্নাথের উদ্দেশ্যে আমি জগন্নাথ অষ্টকম পাঠ করলে আসন্তকালি আমার জগন্নাথের স্নান স্নামী তেমন এই শ্লোক উপরে আমি ব্যাখ্যা করা যাব বাহানাগারে
जय श्री भागवतम की जय श्री भगवान भारत की जय श्री देव की अनंत पूरी वैष्णव की ताई गो प्रमाण दे
हरे कृष्ण हमारे आज प्रवर्तन कार्यक्रम शेष होगी आगामी रविवार 10 तारीख চন্দ্রশেখরপুর পাদশ দাস সমস্ত সে অনুরোধ করছেন আপনার বহু সংখ্যায় তাঁর ঘরে যোগদান করবে নগর সংকীর্তন কার্যক্রমে প্রসাদ সেবা কার্যক্রমে সমস্ত কাজ তাঁর পূর্ণ সহযোগ করবে বলে সে অনুরোধ করছেন আজ বর্তমানে আমি কেবল আমার প্রসাদ সারিছি আর কেবল আরতি হব 10 মিনিট মহাপ্রভু দাস এটি আসন্তু আরতি কার্যক্রম করা
হরে কৃষ্ণ তেমন আগে সমস্ত বিনম্র অনুরোধ করছু আমার গোটে নূতন ভাষণ কালি সেটি গোটে হবার অছি তেমন আপনার সমস্ত আসবে আমার যে মহাবীর মন্দিরে হুয়ে প্রোগ্রাম সেই মহাবীর মন্দির টিকে আগে গেলে ডাহাণ পটে সে সিধা রাস্তা রয়েছে সেটা সিধা ফার্স্ট ওয়ে সেটি জগন্নাথ টাওয়ার সেটার আমার কার্যক্রম হওয়ার অছি তেমন আপনার সমস্ত অনুরোধ সেটাকে আসি এই সঙ্গে প্রোগ্রামে যোগ দেবে হরে কৃষ্ণ
আপনার